वासुदेवाय ॐ नमो भगवते वासुदेवाय। हरे कृष्णा। श्रीमद् भगवद गीता चतुर्थ अध्याय श्लोक एक रज कथा आरंभ हो। चतुर्थ अध्याय शीर्षक होता दिव्य ज्ञान योग। तेणु प्रथम श्लोक कथा कह भगवान को कथा अर्जुन को इमं विवस्वते योगं प्रोक्तवान अहमभ्यं विवस्वान् मनवे प्राह मनोरिख्वाकवे ब्रवीत। भगवद गीतार ज्ञान जो अर्जुन को दौंस भगवान कत जन कहते भगवद गीतार ज्ञान 5000 वर्ष तले कहला बर्तमान से बर्तमान सब नुआ युग हो गला नुआ उद्भावन सब बाहर विज्ञान सब बहुत अग्रगति कला आरणा काली युग बर्तमान चलो ना यहाँ आमर बर्तमान मॉडर्न युग आसगला बहुत नुआ नुआ इन्वेंशन हो गला ये 5000 वर्ष तले कही आर्तमान कौन से कम दब शुणी कहबार कि भगवान कौन ये भगवत गीतार ज्ञान जो भगवान 5000 वर्ष तले देते नुह इमं विवसत योगं प्रोक्तवान अहम अव्ययम ये जो ज्ञान अव्यय ज्ञान ये केवल नष्ट हो ना मॉडर्न आम कॉन्स्टिट्यूशन जो रही भारत वर्षर संविधान रही केतर अमेंडमेंट है संशोधन है संशोधन चली कि भगवद गीता कौन अमेंडमेंट हो भगवद गीतार अमेंडमेंट दरकार पड़ी ये भगवान ये अभ्य ज्ञान केवल यहाँ कौन सी त्रुटि ना जो ज्ञान 5000 वर्ष तले देते बर्तमान मत प्रजोज्य 5 लक्ष वर्ष तले मैं प्रजोज्य था 12 कोटी 4 लक्ष वर्ष तलर कथा कह भगवान बर्तमान कोटि कोटी वर्ष तलर कथा कहे ये जो ज्ञान भगवान देते इमं विवसत योगं विवस्वान पुत्र वैवस्वत मनु विवस्वत कहले विवस्वान को देते सूर्य देवता विवस्वान सूर्य देवता विवस्वान जे कि आदित्य का पुत्र 12 जन आदित्य रही द्वादश आदित्य सूर्य जड़े विवस्वान विवस्वान अर्जमा पुंसा त्वष्टा सविता भग धाता विधाता वरुण मित्र शक्र गुरु क्रम ये 12 जन रोचन द्वादश आदित्य बामन देव इन सब आदित्य पुत्र कश्यप एवं आदित्य पुत्र कश्यप अनेक स्त्री रही आदित्य पुत्र जो मैंने आदित्य भी कह जाए तेणु ये विवस्वान जन विवस्वते भगवान ये ज्ञान देते सूर्यदेव को ज्ञान देते सूर्यदेव भागवत मत जानती सूर्यदेव शिक्षा देते आम हनुमान जी को शिक्षा देते सूर्यदेव हनुमान जी तुम शिक्षा ग्रहण करते तेणु ये सूर्यदेव आपको प्रथम भगवान दे ज्ञान दे भगवद गीतार ज्ञान प्रथम देते विवस्वान को इमं विवस्वत योगं प्रोक्तवान अहम अव्ययम ये ज्ञान मुझे प्रोक्तवान अहम जो मैंने वैज्ञानिक मैंने कहते सूर्य मंडल में खाली आलोक रही अग्नि रही किसी जीवन ना चंद्र तो कौन जीवन ना सूर्य कथा कौन कहे से मैंने कि सूर्य जीवन अच्छी विवस्वान अच्छे सूर्य देवता अच्छा बहुत कथा अच्छे से सूर्य भागवत पंचमस्क वर्णना कर तेणु ये सूर्य देवता विवस्वान को भगवान प्रथम ज्ञान देते भगवद गीतार ज्ञान इमं विवस्वत योगं ये ज्ञान जो ज्ञान प्राप्त हेले भगवान सहित युक्त हवा ये योग ये गोटे योग इमं विवस्वत योगं प्रोक्तवान अहम अव्ययम भगवान निजे कही सूर्य रूप को जाकर कथा कही भगवान प्रार्थना करते प्रभु ये ज्ञान दिंतु भगवान जा ज्ञान देते तेणु विवस्वान जो ज्ञान प्राप्त हेले सी तक पुत्र को दे ज्ञान विवस्वान मनवे प्राह विवस्वान पुत्र हो मनु वैवस्वत मनु बर्तमान मनु नाम हो वैवस्वत मनु ବ୍ରହ୍ମାଙ୍କର ଗୋଟେ ଦିନରେ 14 ମନୁ ଆସନ୍ତି। ତେଣୁ ଇଏ ସପ୍ତମ ମନୁଙ୍କର ବର୍ତ୍ତମାନ ସମୟ ଚାଲିଛି। ଗୋଟିଏ ମନୁଙ୍କର ସମୟ ହେଉଛି ତାଙ୍କର ଯେଉଁ ରହିଛି ଶାସନ ଯେଉଁ ଅବଧି ରହିଛି, ଶାସନ କରିବେ କେତେ କାଳ ନା 71 ଦିବ୍ୟ ଯୁଗ। ଯେମିତି ଆମର ବର୍ତ୍ତମାନ ପ୍ରଧାନମନ୍ତ୍ରୀ ଆସିଲେ ଇଲେକ୍ସନ୍ ହେଲା, 5 ଚାଲିବ। ସେହିଭଳି ଭାବରେ ଭଗବାନଙ୍କର ଯେଉଁ ଶାସନ କାର୍ଯ୍ୟ ଚାଲିଛି, ଏଥିରେ ଇଲେକ୍ସନ୍ ନାହିଁ, ସିଲେକ୍ସନ୍। ଭଗବାନ ସିଲେକ୍ସନ୍ କରିବେ, ରାଜା ସିଲେକ୍ସନ୍ କରିବେ ସେ ଭଗବାନ। ତେଣୁ ସୂର୍ଯ୍ୟ ଦେବତାଙ୍କର ଯେଉଁ ପୁତ୍ର, ସେ ହେଉଛନ୍ତି ବୈବସ୍ୱତ ମନୁ। ଇଏ ମନୁ ଏ ସମସ୍ତ ମାନବ ସମାଜ ସିଏର ଶାସକ, ସିଏ ହେବେ ମାନବ ସମାଜର ଶାସକ ମନୁ। ସେଥିପାଇଁ ତାଙ୍କ ନାମ ହେଲା ମନୁ। ମନୁଙ୍କ ଠାରୁ ମନୁମାନେ ସବୁ ଆମେ ଆସିଛେ, ସେଥିପାଇଁ ଆମ ନାମ ହେଉଛି ମନୁଷ୍ୟ। ଇଏ ପ୍ରଥମ ମନୁ, ଇଏ ହେଉଛନ୍ତି ସ୍ୱୟଂଭୂ ମନୁ। କିନ୍ତୁ ଏଠି ଯେଉଁ ମନୁଙ୍କ କଥା କୁହାଯାଉଛି, ସପ୍ତମ ମନୁ ବିଭୂଷଣଙ୍କ ପୁତ୍ର, ତାଙ୍କୁ ଇଏ ଜ୍ଞାନ ଦେଇଥିଲେ ଭଗବାନ। ତେଣୁ ଇମାମ ବିଭସତ ଯୋଗଙ୍କ ପ୍ରତ୍ୟମାନ ହମ ବିବସ୍ୱାନ ମାନବେ ପ୍ରାହ, ବିବସ୍ୱାନ ସେ ଯେଉଁ ଜ୍ଞାନକୁ ରଖିକି ରହିଗଲେ ନାହିଁ, ସିଏ ମଧ୍ୟ ପ୍ରଚାର କଲେ। ପ୍ରଚାର ଚାଲିଛି, ପ୍ରଚାରଟା ଯେଉଁ ରହୁଛି ସବୁବେଳେ ଚାଲିଛି। ସମସ୍ତେ ଯେଉଁମାନେ ସମସ୍ତେ ଚାହିଁବେ କେମିତି ପରର ଉପକାର ହେଉ, ପ୍ରଚାର କହିଲେ ପରର ଉପକାର। ଇଏ ହେଉଛି ଆମର ଇସ୍କନ ସଂସ୍ଥା, ହେଉଛି ପ୍ରଚାର ସଂସ୍ଥା, ଉପକାର ସଂସ୍ଥା। କେମିତି ଲୋକମାନଙ୍କର ଉପକାର କରାଯିବ, ଲୋକମାନଙ୍କର କେମିତି ମଙ୍ଗଳ ହେବ। ଯେଉଁମାନେ ବହୁତ ଉନ୍ନତ ସ୍ତରର ସେମାନେ ସବୁବେଳେ ଚାହାନ୍ତି କେମିତି ସବୁ ଅନ୍ୟର ଉପକାର ହେଉ, ଅନ୍ୟର ମଙ୍ଗଳ ହେଉ କେମିତି। ତେଣୁ ବିବସ୍ୱାନ ଏଇ ଜ୍ଞାନକୁ ତାଙ୍କର ପୁତ୍ର ମନୁ, ବୈବସ୍ୱତ ମନୁ କହିଲେ। ବର୍ତ୍ତମାନ ଏଇ ବୈବସ୍ୱତ ମନୁଙ୍କର ପିରିୟଡ଼ ଚାଲିଛି, 28 ଦ୍ୱାପରଶରି କଳି ଚାଲିଛି, ଏହାପରେ ଆହୁରି ଆସିବ। 71 ଦିବ୍ୟ ଯୁଗ ରହିଛି, ଆହୁରି 43 ଯୁଗ ରହିଛି। ଯୁଗ ସରିଲା ପରେ ଏ ବୈବସ୍ୱତ ମନୁଙ୍କର ସମୟ ସରିବ। ତେଣୁ ଇଏ ବିବସ୍ୱାନ ମାନବେ ପ୍ରାହ, ବିବସ୍ୱାନ ମନୁଙ୍କୁ କହିଲେ, ବୈବସ୍ୱତ ତାଙ୍କ ପୁତ୍ରଙ୍କୁ କହିଲେ ଏ ଜ୍ଞାନ। ଯେଉଁମାନେ ରାଜା ହେବେ, ଶାସନ କରିବେ, ତାଙ୍କର ଜ୍ଞାନ ଦରକାର। ମୂର୍ଖମାନେ ଶାସନ କଲେ କ'ଣ ହେବ ଫଳ? ଯେଉଁଭଳିଆ ବେଣ ମହାରାଜ, ସେ ଶାସନ କଲେ ଭଗବାନଙ୍କର ନୀତି ମାନିଲେ ନାହିଁ, ତେଣୁ ପୃଥିବୀ ଆଉ ଶସ୍ୟ ଉତ୍ପାଦନ କଲେ ନାହିଁ, ଶସ୍ୟ ସବୁ ରଖିଦେଲେ ଭିତରେ, ଗର୍ଭ ଭିତରେ ରଖିଦେଲେ, ଲୋକମାନେ ଖାଇବାକୁ ପାଇଲେ ନାହିଁ। ଏସବୁ ବ୍ୟବସ୍ଥା ରହିଛି, କଥା ରହିଛି ଯେ ରାଜା ହେବେ, ନରାଣାଂଚ ନରାଧିପମ, ମନୁଷ୍ୟମାନଙ୍କର ସେ ହେଉଛନ୍ତି ରାଜା, ମନୁଷ୍ୟମାନଙ୍କର ସେ ହେଉଛନ୍ତି ଭଗବାନ ବିଷ୍ଣୁଙ୍କର ପ୍ରତିନିଧି, ସେ ବିଭୂତି। ସେ କିଭଳି ରାଜ୍ୟ ଶାସନ କରିବାକୁ ପଡ଼ିବ, ଯାହାଫଳରେ ପ୍ରଜାମାନେ ଆନନ୍ଦରେ ରହିବେ। ରାମ ରାଜ୍ୟ, ଭଗବାନ ରାମଙ୍କ ସମୟରେ ସେଭଳି ଭାବରେ ଧର୍ମନୀତି ଅନୁସାରେ ରାଜ୍ୟ ଶାସନ କରାଯାଉଥିଲା, ଯେଉଁଥିପାଇଁ କି ସମସ୍ତେ ଆନନ୍ଦରେ ଥିଲେ। ଭଗବାନ କୃଷ୍ଣଙ୍କ ସମୟରେ ମଧ୍ୟ ଯୁଧିଷ୍ଠିର ମହାରାଜଙ୍କୁ ଆମେ ସକାଳେ କହୁଥିଲେ ରାମ ରାଜ୍ୟ, ସେ କୃଷ୍ଣ ରାଜ୍ୟ ଥିଲା, ସମସ୍ତେ ଆନନ୍ଦରେ ରହୁଥିଲେ। ଧର୍ମନୀତି ଅନୁସାରେ ଯଦି ଶାସନ କରାଯିବ, କେହି ପ୍ରଜା କେହି ଦୁଃଖରେ ରହିବେ ନାହିଁ, ସମସ୍ତେ ଆନନ୍ଦରେ ରହିବେ, ଯାହାର ଯାହା ଆବଶ୍ୟକ ସବୁ ପୂରଣ ହେବ। ତେଣୁ ଇଏ ବିବସ୍ୱାନ ତାଙ୍କର ପୁତ୍ର ମନୁଙ୍କୁ କହିଲେ, ବର୍ତ୍ତମାନ ମନୁଙ୍କର ସମୟ ଚାଲିଛି, 28 ଦ୍ୱାପର ଯାଇ ବର୍ତ୍ତମାନ କଳି ଚାଲିଛି, ଏହାପରେ ଆହୁରି 43 ଯୁଗ ରହିଛି। 71 ଦିବ୍ୟ ଯୁଗ ସରିଲା ପରେ ଏ ବିବସ୍ୱାନ ଯେଉଁ ବୈବସ୍ୱତ ମନୁଙ୍କର ସମୟ ସରିବ, ତାପରେ ଅଷ୍ଟମ ମନୁ ଆସିବେ, ସେ ହେଉଛନ୍ତି ସାବର୍ଣ୍ଣୀ ମନୁ। ଏକଥା ସବୁ ଅଷ୍ଟମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, 13-14 ଅଧ୍ୟାୟରେ ସେ ବର୍ଣ୍ଣନା କରାଯାଇଛି। ତେଣୁ ଇଏ ଯେଉଁ ବିବସ୍ୱାନ ମନୁଙ୍କୁ କହିଲେ, ମନୁ ପୁଣି କ'ଣ କଲେ, ସେ ତାଙ୍କର ପୁତ୍ରକୁ କହିଲେ। ମନୁଙ୍କର ପୁତ୍ର ହେଉଛନ୍ତି 10 ପୁତ୍ର, ତାଙ୍କର ଜ୍ୟେଷ୍ଠ ପୁତ୍ର ହେଉଛନ୍ତି ଇକ୍ୱାକୁ, ଯେଉଁ ଇକ୍ୱାକୁ ବଂଶରେ ଭଗବାନ ରାମଚନ୍ଦ୍ର ଆସିଛନ୍ତି। ଏ ସୂର୍ଯ୍ୟ ବଂଶର କଥା, ବିବସ୍ୱାନ ସୂର୍ଯ୍ୟ ରାଜା, ତାଙ୍କଠାରୁ ସୂର୍ଯ୍ୟ ବଂଶ ଆସିଛି, କ୍ଷତ୍ରିୟ ବଂଶ। ଦୁଇଟି କ୍ଷତ୍ରିୟ ବଂଶ ରହିଛି, ଗୋଟେ ସୂର୍ଯ୍ୟ ବଂଶ, ଗୋଟେ ଚନ୍ଦ୍ରବଂଶ। ଚନ୍ଦ୍ରବଂଶରେ ଭଗବାନ କୃଷ୍ଣଚନ୍ଦ୍ର ଆସିଲେ, ସୂର୍ଯ୍ୟବଂଶରେ ଭଗବାନ ରାମଚନ୍ଦ୍ର ଆସିଲେ, ସୂର୍ଯ୍ୟବଂଶ। ତେଣୁ ଭଗବାନ ଆସିଲେ, ରାମଚନ୍ଦ୍ର ଆସିଲେ ମଧ୍ୟାହ୍ନରେ, ଆଉ ବର୍ତ୍ତମାନ କୃଷ୍ଣଚନ୍ଦ୍ର ଆସିବେ ରାତି ଅଧରେ ଆସିବେ, କୃଷ୍ଣ ପକ୍ଷରେ ଭାଦ୍ର ମାସ କୃଷ୍ଣ ଅଗଷ୍ଟ 24 ଆସିବେ ସେ ଭଗବାନ, ତାଙ୍କର ଆବିର୍ଭାବ ଦିବସ ପାଳନ କରାଯିବ। ତେଣୁ ଇଏ ବୈବସ୍ୱତ ମନୁ ତାଙ୍କର ପୁତ୍ର ଇକ୍ୱାକୁ କହିଲେ, ତାଙ୍କର 10 ପୁତ୍ର ରହିଛନ୍ତି, ଜ୍ୟେଷ୍ଠ ପୁତ୍ର ହେଉଛନ୍ତି ଇକ୍ୱାକୁ। ତେଣୁ ଇକ୍ୱାକୁ ଭାବି ଇକ୍ୱାକୁ ମଧ୍ୟ ସେଭଳି ଭାବରେ ଏଇ ପରମ୍ପରାରେ ଜ୍ଞାନ ଆସୁଛି, ଏ ପରମ୍ପରାରେ ଜ୍ଞାନ ଆସୁଥିଲା। ତେଣୁ ଆଜି ମୁଁ କହିବା ପାଇଁ ପ୍ରଶ୍ନ ଦେଖିନଥିଲି, କୋକିଲ ପ୍ରଭୁଙ୍କୁ କହିଥିଲେ, ସେ କହିବା ପାଇଁ କହିଥିଲେ, ସେ କହିଲେ ନାହିଁ। ବହୁତ କଥା ରହିଛି ଆ ଭିତରେ, ଆମର ଯେଉଁ ରହିଛି ଆମର ଭାବାର୍ଥରେ ପ୍ରଭୁପାଦ ମହାରାଜ ବହୁତ କଥା କହିଛନ୍ତି। ତେଣୁ ଇମା ଇତି ତ୍ରିଭି, ଭଗବାନ ତିନୋଟି ଶ୍ଳୋକରେ ବର୍ତ୍ତମାନ କହିବେ। ଏଇ ଯେଉଁ ଇତିହାସ, ଏଇ ଯେଉଁ ଜ୍ଞାନ, ବୈଦିକ ଜ୍ଞାନ, ଭଗବତ ଗୀତାରେ ଭଗବାନ ଜ୍ଞାନ ଦେଉଛନ୍ତି, ତା'ର ଇତିହାସ, ଇଏ ହେଉଛି ଇତିହାସ। ତିନୋଟି ଶ୍ଳୋକରେ କହିବେ, ଅଭୟ ଫଳତ୍ୱାତ୍ ଅଭୟଂ ଇମଂ ଯୋଗଂ ପୁରାହଂ ବିବସ୍ୱତେ ଆଦିତ୍ୟାସୁ କଥିତବାନ। ଅତୀତରେ ମୁଁ ଏଇଟା କହିଥିଲି, ସଚ ସ୍ୱପୁତ୍ରାୟ ମନବେ ଶ୍ରଦ୍ଧା ଦେବାୟ ପ୍ରାହ, ଯାହା ଏଇଠି କୁହାଯାଉଛି ସେ କଥା ସିଦ୍ଧସ୍ୱାମୀ ତାଙ୍କ ଭାଷାରେ କହୁଛନ୍ତି। ପ୍ରଭୁପାଦ ମହାରାଜ ତାଙ୍କ ଭାଷାରେ ଏଇଟା ଲେଖିଛନ୍ତି, ବଡ଼ ଭାଷା ଦେଇଛନ୍ତି, ସେ ଲେଖିଛନ୍ତି ଏଇଟା। ଅନ୍ତତଃ ପକ୍ଷେ 12,40,000 ବର୍ଷ ପୂର୍ବେ ଏଇ ଜ୍ଞାନଟା ଦେଇଥିଲେ ଭଗବାନ, 12,40,000 ବର୍ଷ ପୂର୍ବର କଥା, 20,000,000 ବର୍ଷ ତଳର କଥା। ବୈଜ୍ଞାନିକମାନେ ଯେଉଁ ରହିଛି, ବୈଜ୍ଞାନିକମାନେ ଯେଉଁ ନୂଆ ଉଦ୍ଭାବନ କରୁଛନ୍ତି, ପୁରୁଣା ଯେଉଁ ରହିଥିଲା ସେଇଟା ଭୁଲ ବୋଲି କହିଦେଉଛନ୍ତି, ଏଇଟା ଭୁଲ ଥିଲା, ଟିକିଏ ପରିବର୍ତ୍ତନ କରି କହୁଛନ୍ତି, ଜ୍ଞାନ ସବୁ ପରିବର୍ତ୍ତିତ ହେଉଛି। କିନ୍ତୁ ଇଏ ଯେଉଁ ଜ୍ଞାନ, ଆଗରେ ଗୋଟିଏ ଅକ୍ଷର ଏପଟ ସେପଟ ହେବ ନାହିଁ, ଗୋଟିଏ ଅକ୍ଷର ଏପଟ ସେପଟ ହେବ ନାହିଁ, ଇଏ ଭଗବାନଙ୍କର ଜ୍ଞାନ ଏହିଭଳି ଭାବରେ ପୂର୍ଣ୍ଣ ଜ୍ଞାନ ଯଥା କହିବେ। ତିନୋଟି ଶ୍ଳୋକରେ କହିବେ କଥା, ଭଗବାନଙ୍କର ପରମ ଜ୍ଞାନ, ଏଥିରେ କୌଣସି ସାମାନ୍ୟ ତ୍ରୁଟି ମଧ୍ୟ ନାହିଁ। ଗୋଟିଏ ଅକ୍ଷର ଭୁଲ ହେଇଗଲା କହିବେ, ନାହିଁ ଭୁଲ ହେଇଯାଇଥିଲା, ଗୋଟିଏ 12,00,000 ବର୍ଷ ତଳେ କହିଥିଲି ସେ ଟିକେ ଭୁଲ ହେଇଯାଇଥିଲା, ଗୋଟିଏ ଅକ୍ଷର ଭୁଲ ହେଇଯାଇଥିଲା, ବର୍ତ୍ତମାନ କରେକ୍ସନ୍ କରୁଛୁ ନା, ନୋ କରେକ୍ସନ୍, ଆଜ୍ ଇଟ୍ ଇଜ୍। ଯେଉଁଭଳି ଭାବରେ ଭଗବାନ କହିଥିଲେ 12,00,000 ବର୍ଷ ପୂର୍ବେ, ବର୍ତ୍ତମାନ ସେଇ କଥା ଜ୍ଞାନ ଦେଉଛନ୍ତି ଅର୍ଜୁନଙ୍କୁ। ସେଥିପାଇଁ ପ୍ରଭୁପାଦ ମହାରାଜ ଲେଖିଲେ ଭଗବତ ଗୀତା ମୌଳିକ ରୂପରେ, ଆଜ୍ ଇଟ୍ ଇଜ୍, 12,00,000 ବର୍ଷ ତଳର କଥା। ବୈଜ୍ଞାନିକ ଆମର ବର୍ତ୍ତମାନ ଯେଉଁ ରହିଛନ୍ତି, ତଥାଗତ ବୈଜ୍ଞାନିକ ବା ଐତିହାସିକମାନେ ସେମାନେ କହୁଛନ୍ତି, 2,000-3,000 ବର୍ଷ ତଳେ ଆଦିମ ମାନବ ଥିଲେ, ସେମାନେ ଜାଣିନଥିଲେ ସଭ୍ୟତା କ'ଣ, ଜାଣିନଥିଲେ ଉଲଭ ନେଇ ବୁଲୁଥିଲେ, ନିଆଁର ବ୍ୟବହାର ଜାଣିନଥିଲେ। ଏଇଭଳି ଭାବରେ ଆମେ ଇତିହାସ ପଢ଼ୁଛେ, ଏସବୁ ମନକଳ୍ପନା ଜିନିଷ। ଆମର ଯେଉଁ ପ୍ରକୃତ ଇତିହାସକୁ ସେମାନେ କହୁଛନ୍ତି ମାଇଥୋଲୋଜି, ଆଉ ମାଇଥୋଲୋଜିକୁ ସେମାନେ କହୁଛନ୍ତି ଇତିହାସ। ଇଏ ହେଉଛି ଭୌତିକ ଜଗତର, ମାୟିକ ଜଗତର କାର୍ଯ୍ୟ, ସବୁ ଓଲଟା ସବୁ ରହିବ। ଇମ ଚନ୍ଦ୍ର ଅଧ୍ୟାୟରେ ଯେଉଁ କହିଲେ, ଉର୍ଦ୍ଧ ମୂଳ ମଦ ଶାଖ, ଏଥିରେ କୌଣସି ଦୋଷ ନାହିଁ, ତ୍ରୁଟି ନାହିଁ, କିଛି ଭୁଲ ଭାଲ ନାହିଁ, କିଛି ନାହିଁ, ଏଥିରେ କୌଣସି କଳ୍ପନା ନାହିଁ। ଇଏ ହେଉଛି ଫ୍ୟାକ୍ଟ, ଇଏ ହେଉଛି ଘଟଣା, ପ୍ରକୃତ ଇତିହାସ। ଆମର ଯେଉଁ ଇତିହାସକାରମାନେ ତଥାଗତ ଇତିହାସକାରମାନେ କହୁଛନ୍ତି ଯେଉଁ କଥା, ଏଭଳି ଭାବରେ ଆଦିମ ମାନବ ଥିଲେ, ଆମେ ସେଇଟାକୁ ବିଶ୍ୱାସ କରୁଛେ, ଏବଂ ଆମକୁ ଏଇଟା କହୁଛେ ଏସବୁ କଳ୍ପନା ଜିନିଷ। କାରଣ ଏ ଶାସ୍ତ୍ରୀୟ ଜ୍ଞାନଟା ଠିକ୍ ଭାବରେ ଉପଯୁକ୍ତ ସୋର୍ସରୁ ସେମାନେ ପ୍ରାପ୍ତ ହେଇନାହାନ୍ତି, ତେଣୁ ତାଙ୍କୁ ଲାଗୁଛି ଏସବୁ କଳ୍ପନା। ସୂର୍ଯ୍ୟରେ କ'ଣ ଜୀବନ ଅଛି, ଚନ୍ଦ୍ରରେ ଜୀବନ ନାହିଁ ବୋଲି ବୈଜ୍ଞାନିକମାନେ କହିଥିଲେ, ସୂର୍ଯ୍ୟରେ କ'ଣ ଜୀବନ ଅଛି, ଆଉ ଏତେ ବର୍ଷ ତଳେ କ'ଣ ଏତେ ଉନ୍ନତ ସଭ୍ୟତା ଥିଲା। ତେଣୁ ଇଏ ଜ୍ଞାନକୁ ଠିକ୍ ଭାବରେ ପ୍ରାପ୍ତ ହେଇପାରିନାହାନ୍ତି। ଯେ ପ୍ରଭୁପାଦ ମହାରାଜ ସେ କଥା କହୁଛନ୍ତି, ବହୁତ ବଡ଼ ଦେଇଛନ୍ତି ପର୍ପଟ, ଯେହେତୁ ମୁଁ ଆଜି କହିବାର ନଥିଲା ତେଣୁ ମୁଁ ଦେଖିନି ମଧ୍ୟ। ଯାହା ହଉ, ଏଠି କହୁଛନ୍ତି 12,40,000 ବର୍ଷ ପୂର୍ବେ ଗୀତା ୱାଜ୍ ସ୍ପୋକନ୍ ବାଇ ଦି ଲର୍ଡ ଟୁ ହିଜ୍ ଡିସାଇପଲ୍ ଦି ସନ୍ ଗଡ୍ ବିଭସ୍ୱାନ୍, ଆଣ୍ଡ ଇନ୍ ହ୍ୟୁମାନ୍ ସୋସାଇଟି ଇଟ୍ ହାଜ୍ ବିନ୍ ଏକ୍ସଟେଣ୍ଡ ଫର୍ ଦ 2,000,000 ଇୟର୍ସ। ଅନ୍ତତଃ ପକ୍ଷେ 2,000,000 ଇୟର୍ସ କହିଲେ କେତେ, 20,00,000 ବର୍ଷ ପୂର୍ବରୁ ମାନବ ସମାଜରେ ଏଇ ଜ୍ଞାନଟା ଆସିଛି, ଏଇ ପରମ୍ପରାରେ ଆସୁଛି ଜ୍ଞାନ। ପରମ୍ପରା ବିହୀନ ଯେ ମନ୍ତ୍ରାତେ ନିଷ୍ଫଳ ମତା, ପ୍ରଭୁପାଦ ମହାରାଜ କହିଛନ୍ତି, ଯେମିତି ଉଦାହରଣ ଦେଇଛନ୍ତି, ପରମ୍ପରା କ'ଣ ନା, ଯେମିତି ପୋଷ୍ଟ ଅଫିସ୍ ରହିଛି, ପୋଷ୍ଟ ଅଫିସ୍ରେ ଆପଣ ଚିଠିଟେ ପଠାଇଲେ ସେଇଟା ଆମେରିକାରେ ଯାଇ ପହଞ୍ଚିଯିବ, କିନ୍ତୁ ଯେକୌଣସି ବାକ୍ସରେ ପକାଇଦେଲେ ସେଇଟା ଯିବ ନାହିଁ, ସେ ସେଇଠି ରହିଯିବ। ପରମ୍ପରା ହେଉଛି ସେଇଭଳି ଭାବରେ, ଯେଉଁ ଜ୍ଞାନ ଭଗବାନ ଦେଇଥିଲେ ବିଭସ୍ୱାନଙ୍କୁ, ସେଇ ଜ୍ଞାନ ଆମେ ବର୍ତ୍ତମାନ ପ୍ରାପ୍ତ ହେଉଛେ ପରମ୍ପରାରେ, ଏକଥା ଆସିବ। ତେଣୁ ଦ୍ୱିତୀୟ ଶ୍ଳୋକରେ କହୁଛନ୍ତି, ଏବଂ ପରମ୍ପରା ପ୍ରାପ୍ତ ଏବଂ ରାଜସ୍ୱ ବିଧୁ ସକାଳ ନିୟମତା ଯୋଗ ନଷ୍ଟ କରନ୍ତବ। ଏଇ ଯେଉଁ ଜ୍ଞାନ ଦେଇଥିଲେ, ଏଇ ଜ୍ଞାନଟା ଏବଂ ପରମ୍ପରା ପ୍ରାପ୍ତ, ପରମ୍ପରାରେ ସେଇ ଜ୍ଞାନ ଆସୁଛି, ଆମେ ଯେଉଁ ଜ୍ଞାନ ବର୍ତ୍ତମାନ ପାଉଛେ ସେଇ ପରମ୍ପରାରେ ଆମେ ପ୍ରାପ୍ତ ହେଉଛେ, ଯେଉଁ ଜ୍ଞାନ ଭଗବାନ ବ୍ୟବସ୍ଥାଙ୍କୁ ଦେଇଥିଲେ କୋଟି କୋଟି ବର୍ଷ ପୂର୍ବେ, ସେଇ ଜ୍ଞାନକୁ ବର୍ତ୍ତମାନ ଅର୍ଜୁନକୁ ଦେବେ? କହିବେ ନାହିଁ, ଟିକିଏ ବହୁତ ତଳେ କହିଥିଲି, ମୋର ଟିକିଏ ବର୍ତ୍ତମାନ ଅଧିକ ବୁଦ୍ଧି ହୋଇଗଲାଣି, ନୂଆ ନୂଆ ମୁଁ ସବୁ ରିସର୍ଚ୍ଚ କରି ନୂଆ ନୂଆ କଥା ଜାଣିଲେଣି, ନୂଆ ଜ୍ଞାନ ମୋର ହେଲାଣି, ଟିକିଏ ପରିବର୍ତ୍ତିତ କରି କହୁଛି ନା, ଆଉ ପରସ୍ପର କହିବେ ସେ କଥା। ପରମ୍ପରାରେ ସେ ଜ୍ଞାନ ଆସୁଛି, ଭଗବାନ ଜ୍ଞାନ, ଏଥିରେ କୌଣସି ଦୋଷ ନାହିଁ, କୌଣସି ତ୍ରୁଟି ନାହିଁ, ଏଥିରେ ଆମେଣ୍ଡମେଣ୍ଟ ଦରକାର ହେବ ନାହିଁ, ସବୁଥିରେ ଆମେଣ୍ଡମେଣ୍ଟ ହେଉଛି। ଯେମିତି ଆମର ସମ୍ବିଧାନ ବହୁତ ଥର ସଂଶୋଧନ ହେଉଛି, ସମ୍ବିଧାନ ସଂଶୋଧନ ହେଉଛି, କିନ୍ତୁ ଭଗବତ ଗୀତା ସଂଶୋଧନ ହେବ ନାହିଁ। ଯଦି ସଂଶୋଧନ କରାଯିବ ତାହେଲେ ସେଟା ନଷ୍ଟ ହୋଇଯିବ, ଜ୍ଞାନ ନଷ୍ଟ ହୋଇଯିବ। ସେଥିପାଇଁ କହିବେ କଥା ଭଗବାନ, ଏ ଜ୍ଞାନ ଏଇଭଳି ଭାବରେ ଭଗବାନଠାରୁ ଆସୁଛି ଜ୍ଞାନ। ସମସ୍ତ ଭଗବାନ କହିଲେ ସମସ୍ତ ଜ୍ଞାନ ତାଙ୍କ ପାଖରେ ରହିଛି, ସମସ୍ତ ଐଶ୍ୱର୍ଯ୍ୟ ଷଡ଼ ଐଶ୍ୱର୍ଯ୍ୟ ପୂର୍ଣ୍ଣ ସବୁ ଜ୍ଞାନ ତାଙ୍କ ପାଖରେ ରହିଛି। ଆଜି ଯେତେ ବଡ଼ ବୈଜ୍ଞାନିକ ହୁଅନ୍ତୁ, ଆଜି ବହୁତ ପାଉଛନ୍ତି ବୈଜ୍ଞାନିକମାନେ, ଆମର ଗୁରୁଦେବ ବୈଜ୍ଞାନିକ ଥିଲେ, ବୈଜ୍ଞାନିକମାନେ ଯେଉଁ ନୋବେଲ ଲରେଟ୍ମାନଙ୍କୁ ନେଇକି ସବୁ ସମ୍ମିଳନୀ କରିଛନ୍ତି, ବହୁତ ମିଟିଂ ସବୁ କରିଛନ୍ତି, ସମ୍ମିଳନୀ କନଫରେନ୍ସ ସବୁ କରିଛନ୍ତି ବୈଜ୍ଞାନିକମାନେ, ବହୁତ ଜ୍ଞାନ ସେମାନେ ସବୁ ନୋବେଲ ପ୍ରାଇଜ୍ ପାଇଛନ୍ତି, କିନ୍ତୁ ତାଙ୍କର ସେ ଜ୍ଞାନ କେଉଁଠୁ ଆସିଲା? ସେ ତାଙ୍କ ମନକୁ ସେ ଜ୍ଞାନଟା ପ୍ରାପ୍ତ ହୋଇଗଲେ ନାହିଁ, ସେ ଜ୍ଞାନ ଭଗବାନ ଦେଇଛନ୍ତି। ଭଗବତ ଗୀତା 15:15 କହିଲେ ଭଗବାନ, ମଥା ସ୍ମୃତି ଜ୍ଞାନମ ଅପହନଞ୍ଚ, ଭଗବାନଙ୍କର ସବୁ ଜ୍ଞାନ ଆସିଛି। ଯେତେ ବଡ଼ ବୈଜ୍ଞାନିକ ହୁଅନ୍ତୁ, ଯେତେ ବଡ଼ ଜ୍ଞାନୀ ହୁଅନ୍ତୁ, ସେ ଜ୍ଞାନଟା ଭଗବାନ ତାଙ୍କୁ ଦେଇଛନ୍ତି, ପ୍ରଦାନ କରିଛନ୍ତି। ତେଣୁ ଇଏ ଯେଉଁ ଆସୁଛି ଭଗବାନ, ଏ ପରମ୍ପରାରେ ଭଗବାନ ଯେଉଁ ଜ୍ଞାନ ଦେଇଥିଲେ, ପରମ୍ପରାରେ ଆସି ଆମ ପାଖରେ ପହଞ୍ଚୁଛି ବର୍ତ୍ତମାନ। ଆମେ ଯଦି ପରମ୍ପରାରେ ଆସୁନାହିଁ ତାହେଲେ ଆମ ଜ୍ଞାନଟା ପରମ୍ପରା ବିନା ଯେ ମନ୍ତ୍ରାତ୍ୟ ନିଷ୍ଫଳା ମତା, ପଦ୍ମପୁରାଣ ଶିବଜୀ କହିବେ ସେ କଥା। ଚାରୋଟି ପରମ୍ପରା ରହିଛି କଳିଯୁଗରେ, ଚାରୋଟି ପରମ୍ପରା ରହିଛି, ଅଥ କଳ ଭବିଷ୍ୟତି ଚତ୍ୱାର ସମ୍ପ୍ରଦାୟନ ଶ୍ରୀ ବ୍ରହ୍ମ ରୁଦ୍ର ସନକ ବୈଷ୍ଣବ କିଛି ପାବନ। ଚାରୋଟି ସମ୍ପ୍ରଦାୟ, ଗୋଟେ ଶ୍ରୀ ସମ୍ପ୍ରଦାୟ, ଲକ୍ଷ୍ମୀଙ୍କଠାରୁ ଆସୁଛି ଏହି ସମ୍ପ୍ରଦାୟ। ଯେଉଁଥିରେ ସମ୍ପ୍ରଦାୟର ଆଚାର୍ଯ୍ୟ ହେଉଛନ୍ତି ରାମାନୁଜାଚାର୍ଯ୍ୟ, କଳିଯୁଗର ଆଚାର୍ଯ୍ୟ ହେଉଛନ୍ତି ରାମାନୁଜାଚାର୍ଯ୍ୟ, ବ୍ରହ୍ମା ଆମର ହେଉଛି ବ୍ରହ୍ମ ସମ୍ପ୍ରଦାୟ। ଭଗବାନ ପ୍ରଥମେ ବ୍ରହ୍ମାକୁ ଜ୍ଞାନ ଦେଇଥିଲେ, ଏହି ବ୍ରହ୍ମ ସମ୍ପ୍ରଦାୟର କଳିଯୁଗର ଆଚାର୍ଯ୍ୟ ହେଉଛନ୍ତି ମାଧ୍ୱାଚାର୍ଯ୍ୟ। ଆମେ ବ୍ରହ୍ମ ମାଧ୍ୟ ଗୌଡ଼ିଆ ପରମ୍ପରାରେ ଆସୁଛେ, ମହାପ୍ରଭୁ ଏହି ପରମ୍ପରାକୁ ଗ୍ରହଣ କରିଥିଲେ, ଆମେ ମହାପ୍ରଭୁଙ୍କର ପରମ୍ପରାରେ ଆସୁଛେ, ମହାପ୍ରଭୁଙ୍କ ଦାୟିତ୍ୱରେ ସମ୍ପ୍ରଦାୟରେ ଆସୁଛେ ଆମେ। ଶ୍ରୀ ବ୍ରହ୍ମ ରୁଦ୍ର ଶିବଜୀଙ୍କଠାରୁ ଗୋଟେ ସମ୍ପ୍ରଦାୟ ରହିଛି, ଶିବଜୀଙ୍କଠାରୁ ଆସୁଛି, ଶିବଜୀଙ୍କର ସମ୍ପ୍ରଦାୟର କଳିଯୁଗର ଆଚାର୍ଯ୍ୟ ହେଉଛନ୍ତି ବିଷ୍ଣୁ ସ୍ୱାମୀ, ଏବଂ ସନକ ସମ୍ପ୍ରଦାୟ ବ୍ରହ୍ମାଙ୍କ ଚାରି ପୁତ୍ର ସନକ, ସନାତନ, ସନନ୍ଦନ, ସନତ କୁମାର, ସେ ଚାରି କୁମାର ଯେଉଁ ରହିଛି ସେଠି ଗୋଟେ ସମ୍ପ୍ରଦାୟ ରହିଛି, ତାଙ୍କର ଆଚାର୍ଯ୍ୟ କଳିଯୁଗରେ ହେଉଛନ୍ତି ନିମ୍ବାକ ଆଚାର୍ଯ୍ୟ। ଏହିଭଳି ଭାବରେ କଳିଯୁଗରେ ଏସବୁ ଅଥରାଇଜ ଅନୁମୋଦିତ ବୈଷ୍ଣବ ସମ୍ପ୍ରଦାୟ, ତେଣୁ ଏ ପରମ୍ପରାରୁ ଯେଉଁମାନେ ଜ୍ଞାନ ପ୍ରାପ୍ତ ହେବେ ନାହିଁ ସେମାନେ କ'ଣ, ସେଇଟା ହେଉଛି ନିଷ୍ଫଳା, ତା'ର କିଛି ଫଳ ପ୍ରାପ୍ତ ହେବେ ନାହିଁ, ପାରିବେ ନାହିଁ। ପରମ୍ପରା ବିହୀନ ଯେ ମନ୍ତ୍ରା ତେ ନିଷ୍ଫଳା ମତା, ଶିବଜୀ କଥା କହୁଛନ୍ତି ପାର୍ବତୀଙ୍କୁ। ତେଣୁ ଏ ପରମ୍ପରାରେ ଆସୁଛି ଜ୍ଞାନ ଏବଂ ପରମ୍ପରା ପ୍ରାପ୍ତ ଇମ ରାଜର୍ଷ ବୁଦ୍ଧ, ରାଜର୍ଷମାନଙ୍କୁ ଏ ଜ୍ଞାନ ଦିଆଯାଉଥିଲା, ରାଜା ଯିଏ ହେବେ ସେ ଜ୍ଞାନ ପ୍ରାପ୍ତ ହେବେ, ସେ ଋଷି ଭଳି ଜୀବନଯାପନ କରିବେ। ଋଷି ଆଉ ରାଜା ଭିତରେ କିଛି ତଫାତ୍ ନାହିଁ, ଋଷି ଯେଭଳି ଜୀବନଯାପନ କରିବେ, ରାଜା ଜନକ ମହାରାଜ ତାଙ୍କ କଥା ଆମେ ଶୁଣିଲେ ତୃତୀୟ ଅଧ୍ୟାୟରେ, କ'ଣ ଜନକାଦୟ, ସେମାନେ ଜନକାଦି ଋଷିମାନେ, ସେମାନେ ଯଦିଓ ରାଜା ଥିଲେ କିନ୍ତୁ ସେମାନେ ଋଷି, ସେମାନେ ଠିକ୍ ଭାବରେ ଧର୍ମନୀତି ଅନୁସାରେ ଶାସନ କାର୍ଯ୍ୟ କରୁଥିଲେ, ଶାସନ ରାଜ୍ୟ ଶାସନ କରୁଥିଲେ। ତେଣୁ ଏବଂ ପରମ୍ପରା ପ୍ରାପ୍ତ ଇମଂ ରାଜର୍ଷୀ ବୁଧୁ, ଏ ରାଜର୍ଷୀମାନଙ୍କ ଦ୍ୱାରା ଏ ଜ୍ଞାନଟି ଆସୁଛି। ସକାଳ ନିୟମତା, ଏ କାଳର ପ୍ରଭାବରେ ଯୋଗ ନଷ୍ଟ କରନ୍ତବ, ଏ ଯୋଗ, ଏ ଯେଉଁ ଜ୍ଞାନ ଯୋଗ ଭଗବାନ ଦେଇଛନ୍ତି ଏଇଟା ନଷ୍ଟ ହୋଇଯାଇଥିଲା, ନଷ୍ଟ ମାନେ ପୁରା ନଷ୍ଟ ହୋଇନାହିଁ, ଲୁପ୍ତ ହୋଇଯାଇଥିଲା, ପୁଣି ବର୍ତ୍ତମାନ ଆରମ୍ଭ ହେବ, ସେଥିରେ ଭଗବାନ କହିବେ ସେ କଥା। ସକାଳ ନ ମହତା ଯୋଗ ନଷ୍ଟ ପରନ୍ତବ, ସଯୋଗ କାଳବଶା ଇହ ଲୋକେ ନଷ୍ଟା ବିଚ୍ଛିନ୍ନ, ବିଚ୍ଛିନ୍ନ ହୋଇଯାଇଥିଲା। ଆମର ଶ୍ରୀମଦ୍ ଭାଗବତ ମଧ୍ୟ ଭଗବାନ 14 ଉଦ୍ଧବଙ୍କୁ ସେ କଥା କହିବେ, କାଳେନ ନଷ୍ଟା ପ୍ରଳୟେ ବାଣିୟଂ ବେଦ ସଂଗୀତା, ବର୍ତ୍ତମାନ ପୁଣି ଉଦ୍ଧବଙ୍କୁ ଦେବେ ସେ ଜ୍ଞାନ ଦେବେ। ଏଠି ଭକ୍ତିମନ ଠାକୁର ମଧ୍ୟ ସେ କଥା କହୁଛନ୍ତି, ସେଇ ଯୋଗ ଅନେକ କାଳ ଗତ ହେଇଆଉ ଇହ ଲୋକେ ଆପାତତଃ ନଷ୍ଟ ପ୍ରାୟ ହୋଇଅଛେ, ନଷ୍ଟ ହେଇନାହିଁ ଆପାତତ କେଠି କୁହାଯାଏ ନଷ୍ଟ ପ୍ରାୟ ଅଲମୋଷ୍ଟ ଲୁପ୍ତ। ବର୍ତ୍ତମାନ ମଧ୍ୟ ଆମର ଯେଉଁ ରହିଛି ଯେଉଁ ଇସ୍କନର ଯେଉଁ ରହିଛି ଏ ଯେଉଁ ଚାଲିଛି ବର୍ତ୍ତମାନ କୃଷ୍ଣ ଚେତନ ଆନ୍ଦୋଳନ, ଏ 10,000 ବର୍ଷ ପରେ ଲୁପ୍ତ ହୋଇଯିବ, ରହିବ କିନ୍ତୁ ଏଭଳି ରହିବ ନାହିଁ, ଲୁପ୍ତ ହୋଇଯିବ, ଅଲମୋଷ୍ଟ ଲୁପ୍ତ ହୋଇଯିବ। ତେଣୁ ଏ କାଳର ପ୍ରଭାବରେ ନଷ୍ଟ ହୋଇଯାଉଛି। ମହାପ୍ରଭୁଙ୍କ ଧାରାରେ ଦେଖନ୍ତୁ, ମହାପ୍ରଭୁ ଆସିଲେ 500 ବର୍ଷ ତଳର ଘଟଣା, ଆ ଭିତରେ କେତେ ଅପସମ୍ପ୍ରଦାୟ ସବୁ ଆସିଗଲାଣି। ଚେତନ ଚରିତ୍ର ମଧ୍ୟରେ 13 ଅପସମ୍ପ୍ରଦାୟ ବିଷୟରେ କୁହାଯାଇଛି। ମହାପ୍ରଭୁ ଯେଉଁଠି ରହିକରି ଭଜନ କରିଥିଲେ, 24 ବର୍ଷ କାଳ ରହିଥିଲେ ପୁରୀରେ, ଅନ୍ତତଃ ପକ୍ଷେ 12 ବର୍ଷ କାଳ ରହିଥିଲେ ଗମ୍ଭୀରାରେ, ନିରବଚ୍ଛିନ୍ନ ଭାବେ ରହିଥିଲେ ସେଠି। ବର୍ତ୍ତମାନ ଏଇ ମହାମନ୍ତ୍ର କୀର୍ତ୍ତନ ହେଉନାହିଁ, ସେଠି ଅଲଗା କୀର୍ତ୍ତନ ହେଉଛି। ମହାପ୍ରଭୁ କହିଲେ ନାମାଚାର୍ଯ୍ୟରେ ହରିଦାସ ଠାକୁର, ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ହରିଦାସ ଠାକୁରଙ୍କ ସମାଧିରେ ଏ କୀର୍ତ୍ତନ କରାଯାଉନାହିଁ, ଅଲଗା କୀର୍ତ୍ତନ କରାଯାଉଛି। କାଳ ଦ୍ୱାରା ଏଭଳି କାଳର ପ୍ରଭାବ ରହିଛି। ଯେଉଁମାନେ ଠିକ୍ ଭାବରେ ଗୁରୁ ଶିଷ୍ୟ ପରମ୍ପରାରେ ଆସିବେ ନାହିଁ, ଯେସବୁ ମନଗଢ଼ା କଥା ସବୁ କହିବେ, ଇଏ ନାମାଚାର୍ଯ୍ୟ ବୋଲି ତାଙ୍କ ଆଉ ଜଣଙ୍କୁ ନାମାଚାର୍ଯ୍ୟ ସେ କରିଦେଲେଣି, ଅଲଗା ନାମ ଗୋଟେ ଦେଲେଣି, ଇଏ ନାମ ଭଗବାନ ମହାପ୍ରଭୁ କହିଲେ ଇଏ ହେଉଛି ମହାମନ୍ତ୍ର, ଏଇ ହେଉଛି ମହାମନ୍ତ୍ର। ଚୈତନ୍ୟ ଚରିତ୍ରଙ୍କୁ ବର୍ଣ୍ଣନା କରାଯାଇଛି, ଏଇ ମହାମନ୍ତ୍ର ଏଇ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି। ଭଜନ ନିତାଇ ଭୋ ରାଧେଶ୍ୟାମ ଦେବ ହରେ, ଏ କେଉଁ ଶାସ୍ତ୍ର ଅଛି, କେଉଁ ଶାସ୍ତ୍ର ଅଛି? ହରେ କୃଷ୍ଣ ମହାମନ୍ତ୍ର ବିଭିନ୍ନ ଶାସ୍ତ୍ରରେ ଅଛି, ବିଶେଷ ଭାବରେ କଳିଯୁଗର ଯେଉଁ ରହିଛି କଳି ଚନ୍ଦ୍ରଣୀ ଉପନିଷଦ ସେଥିରେ ବର୍ଣ୍ଣନା କରାଯାଇଛି। ଏଇଭଳି ଭାବରେ ଏ ନଷ୍ଟ ହୋଇଯାଉଛି। ଠିକ୍ ଭାବରେ ଯଦି ଆମେ ଗୁରୁଙ୍କର କଥାକୁ ଗ୍ରହଣ କରିବା ନାହିଁ, ଆମେ ନିଜ ମନଗଢ଼ା କହିବା, ଆମର ପ୍ରଭୁପାଦ ମହାରାଜ କହନ୍ତି, ଯେଉଁମାନେ କନିଷ୍ଠ ଭକ୍ତ, ଭକ୍ତର ମଧ୍ୟ ବିଭିନ୍ନ ସ୍ତର ରହିଛି, ଯେଉଁମାନେ କନିଷ୍ଠ ବିଘିନର ଯେଉଁମାନେ, ସେମାନେ ସବୁ ଏଇଟା ପରିବର୍ତ୍ତନ କରନ୍ତି, ଚେଞ୍ଜ କରନ୍ତି ସେମାନେ, ତେଣୁ ସେଇଟା ନଷ୍ଟ ହୋଇଯାଏ, ସେଇଠି ସେ ଯେଉଁ ଜ୍ଞାନଟା ନଷ୍ଟ ହୋଇଯାଏ। ତେଣୁ ଏବଂ ପରମ୍ପରା, ଏଇ ପରମ୍ପରାରେ ଏଇ ଜ୍ଞାନଟି ଆସୁଛି, ସକାଳ ନମତା ଯୋଗ ନଷ୍ଟ ପରନ୍ତବ, କାଳର ପ୍ରଭାବରେ ଏଇଟା ନଷ୍ଟ ହୋଇଯାଇଥିଲା, ପ୍ରକୃତ ନଷ୍ଟ ହୋଇନି, ନଷ୍ଟ ପ୍ରାୟ ଲୁପ୍ତ ହୋଇଯାଇଥିଲା। ତେଣୁ ତୃତୀୟ ଶ୍ଳୋକ ସ ଏବଂ ମାୟା ତେଦ୍ୟ ଯୋଗ ପ୍ରୋକ୍ତ ପୁରାତନ ଭକ୍ତସ୍ମି ସକା ତେଦି ରହସ୍ୟ ହେତୁ ଉତ୍ତମ। ଭଗବାନ କହିଲେ ନାହିଁ, ସେ ପୁରୁଣା କାଳରେ ଯେଉଁ କହିଥିଲି ସେଇଟା ଛାଡ଼, ଗୋଟେ ନୂଆ ଜ୍ଞାନ ମୁଁ ଦେବି, ମଡର୍ଣ୍ଣ ନଲେଜ୍ ଦେବି, ଓଲ୍ଡ ନଲେଜ୍ ଡିସ୍କାର୍ଡେଡ୍ ହୋଇଗଲା ନା। ପ୍ରୋକ୍ତ ପୁରାତନ, ସେଇ ପୁରାତନ ଜ୍ଞାନ ବର୍ତ୍ତମାନ ତୁମକୁ ଦେଉଛି, ଗୋଟିଏ ଅକ୍ଷର ବି ଏପଟ ସେପଟ ହେଉନାହିଁ, ଭଗବାନ ଯେଉଁ ଜ୍ଞାନ ଦେଇଛନ୍ତି ତା ଦେହରେ କିଛି ଏପଟ ସେପଟ ହେଉନାହିଁ, ତା ଦେହରେ କିଛି ଭୁଲ ନାହିଁ, ପୂର୍ଣ୍ଣ, ସିଏ ସବୁ ସମୟରେ ସେ ପୂର୍ଣ୍ଣ, ତାଙ୍କର କୌଣସି ଅପୂର୍ଣ୍ଣତା ନାହିଁ, ଯାହା ଜ୍ଞାନ ଦେଲେ ପୂର୍ଣ୍ଣ ଜ୍ଞାନ, କେବେ ତା ଦେହରେ ଭୁଲ ଆସିବ ନାହିଁ। ଆମେ ବଦ୍ଧ ଜୀବନ ଚାରୋଟି ଦୋଷ ରହିଛି, ଭ୍ରମ ପ୍ରମାଦ ବିପ୍ରଲିପ୍ସା କରୋନା ପାଠ ଭାଇ, ଚାରୋଟି ଦୋଷ ରହିଛି, ଆମେ ଭୁଲ କରିବା, ଟୁ ଏୟର୍ ଇଜ୍ ହ୍ୟୁମାନ୍, ସାଂସ୍କୃତ ଇଂରାଜୀରେ ରହିଛି ଗୋଟେ ପ୍ରୋଭର୍ବ, ଭୁଲ କରିବାଟା ହେଉଛି ସ୍ୱାଭାବିକ ମନୁଷ୍ୟର, କିନ୍ତୁ ଭଗବାନ ପାଖରେ ଭୁଲ ଆସିବ ନାହିଁ। ଗୋଟେ ଫିଲ୍ମ ଥିଲା ନା କ'ଣ, ଏକି ଭୁଲ ନା, ଗୋଟିଏ ଭୁଲ ଯଦି ଚଳିବ ନା, ଗୋଟିଏ ମଧ୍ୟ ଭୁଲ ନାହିଁ ଭଗବାନଙ୍କ, ଗୋଟିଏ ବି ଭୁଲ ହେବ ନାହିଁ। ସେଥିପାଇଁ ଇଏ ହେଉଛନ୍ତି ଭଗବାନ, ତାଙ୍କର ବାଣୀ ହେଉଛି ଶ୍ରେଷ୍ଠ ବାଣୀ, ସେଥିରେ କୌଣସି ଦୋଷ ନାହିଁ, ଦୋଷ ତତୁଷ୍ଟ ନଥାଏ ଭଗବାନଙ୍କର। ଏବଂ ସେହିଭଳି ଭାବରେ ଭଗବାନ ଭକ୍ତମାନଙ୍କର ମଧ୍ୟ କଥା, ଆର୍ଯ୍ୟ ବିଜ୍ଞ ବାକ୍ୟ ନାହିଁ ଦୋଷ ଏହିସବୁ, ଭଗବାନ କୌଣସି ତ୍ରୁଟି ଆସିବ ନାହିଁ, ଦୋଷ ରହିବ ନାହିଁ, ଇଏ ହେଉଛନ୍ତି ଭଗବାନ। ଏସବୁ ଫଣ୍ଡାମେଣ୍ଟାଲ ନଲେଜ୍ ଜାଣିବାର ଅଛି, ଭଗବାନ କହିଲେ ଏସବୁ ବିଷୟ ପ୍ରାଥମିକ ଜ୍ଞାନ ଆମର ରହିବାର ଅଛି, ଭଗବାନ କହିଲେ କ'ଣ ବସ୍ତୁ, କିଭଳି ବସ୍ତୁ, ତାଙ୍କର କୌଣସି ଭୁଲ ହେବ ନାହିଁ, କୌଣସି ସମୟରେ ମଧ୍ୟ କୌଣସି ଅବସ୍ଥାରେ ମଧ୍ୟ ତାଙ୍କର ଭୁଲ ହୋଇପାରିବ ନାହିଁ, ସିଏ ହେଉଛନ୍ତି ଭଗବାନ। ତେଣୁ ଏ ଯେଉଁ କହିଲେ ସଏବ, ମୁଁ କିଛି ଆଉ ଗୋଟେ ନୂଆ ଦେଉନାହିଁ, ସଏବ ସେଇ ଜ୍ଞାନ ଯେଉଁ ଦେଇଥିଲି, ସଏବ ଅୟମ ମୟାତେଜ, ମୁଁ ବର୍ତ୍ତମାନ ତୁମକୁ ସେଇଟା କହୁଛି, ମୟାତେ ଅଧ୍ୟ ବର୍ତ୍ତମାନ ତୁମକୁ ସେଇଟା କହୁଛି, ଯୋଗପ୍ରୋକ୍ତ ପୁରାତନ ଯେଉଁ ପୁରାତନ ଜ୍ଞାନ ଦେଇଥିଲି, ଯେଉଁ ଜ୍ଞାନ ଦେଇଥିଲି ସୂର୍ଯ୍ୟ ଦେବତା ବିବସ୍ୱାନଙ୍କୁ, ସେଇ ଜ୍ଞାନ ବର୍ତ୍ତମାନ ଦେଉଛି, କାହିଁକି ବଦଳେଇ ଦେଉଛି ନା ନୋ ନୋ ଅଲ୍ଟରେସନ୍ ନୋ ନୋ ଚେଞ୍ଜ ଚେଞ୍ଜ ହେଲେ ଦାଟ୍ ଇଜ୍ ମ୍ୟାଟେରିଆଲ୍ ଏଇଟା ଆମେ ଜାଣିବା କଥା ଏ ମୌଳିକ ଜ୍ଞାନ ଏଇଟା ମାନେ ଆମେ ଏତିକି ମିନିମମ୍ କଥା ସବୁ ଜାଣିବା କଥା ଯଦି ଯେକୌଣସି ଜିନିଷ କିଛି ଚେଞ୍ଜ ପରିବର୍ତ୍ତନ ହେଉଛି ତାହେଲେ ସେଇଟା ଭୌତିକ ପାରମାର୍ଥିକ ନୁହଁ ଛଅଟି ପରିବର୍ତ୍ତନ ଭୌତିକ ଜଗତ କହିଲେ ପରିବର୍ତ୍ତନ ରହୁଛି ପରିବର୍ତ୍ତନଶୀଳ ଜଗତ ଛଅଟି ପରିବର୍ତ୍ତନ ରହିଛି ଭୌତିକ ଜଗତରେ ଛଅଟି ପରିବର୍ତ୍ତନ ରହିଛି ଷଡ଼ ବିକାର ତାକୁ କୁହାଯାଏ ସମସ୍ତେ ଜନ୍ମ ହେବେ ବୃଦ୍ଧିଲାଭ କରିବେ ଯଦି ବଂଶ ବିସ୍ତାର କରିବେ କିଛି ସ୍ଥାୟୀ ରହିବେ ତାପରେ କ୍ଷୟ ହେବେ ତାପରେ ଧ୍ୱଂସ ହୋଇଯିବେ ଭୌତିକ ଜଗତ କହିଲେ ଚେଞ୍ଜ ପରିବର୍ତ୍ତନ ରହିଛି ଯେଉଁଠି ପରିବର୍ତ୍ତନ ନାହିଁ ସେଇଟା ଭୌତିକ ନୁହଁ ସେଇଟା ହେଉଛି ପରମାର୍ଥିକ ଚିତ୍ ବସ୍ତୁ ସେଇଟା ଯଦି ପରିବର୍ତ୍ତନ କିଛି ହୋଇଗଲା ତାହେଲେ ସେଇଟା ସେଇଟା ଚିତ୍ ବସ୍ତୁ ନୁହଁ ସେଇଟା ହେଉଛି ଭୌତିକ ବସ୍ତୁ ଭୌତିକ ପରିବର୍ତ୍ତନ ହେଉଛି ତେଣୁ ଭଗବାନ କହିଲେ ସେହି ଯେଉଁ ଜ୍ଞାନ ମୁଁ ଦେଇଥିଲି ବ୍ୟବସ୍ଥାଙ୍କୁ ସେହି ଯୋଗକୁ ବର୍ତ୍ତମାନ ତୁମକୁ ଦେଉଛି ଅର୍ଜୁନ କାହିଁକି ଅର୍ଜୁନ ପଚାରେ ବହୁ ମୋତେ କାହିଁକି ଦେଉଛନ୍ତି ଜ୍ଞାନ ନା ଭକ୍ତ ସିମି ତୁମେ ମୋର ଭକ୍ତ ଖାଲି ଭକ୍ତ ନୁହଁ ସଖା ଚ ଏତି ତୁମେ ମଧ୍ୟ ସଖା ମଧ୍ୟ ଭକ୍ତ ଭକ୍ତ ସିମି ସଖା ଚେତି ଏବଂ ରହସ୍ୟ ହେତଦ୍ ଉତ୍ତମମ୍ ଇଏ ରହସ୍ୟ ଏଇଟା ଆମେ ଏଇ ଜ୍ଞାନ ପଢ଼ିକିରି ବହି ପଢ଼ିଦେଇକି ଆମେ ବୁଝିପାରିବା ନାହିଁ ଏଇଟା ପରମ୍ପରାରେ ଭଗବାନ ସେଥିପାଇଁ କହିବେ ରହସ୍ୟ କ'ଣ ନା ଏଇ ଜ୍ଞାନ ବୁଝିବା ପାଇଁ ହେଲେ ଜଣେ ଉପଯୁକ୍ତ ଗୁରୁଙ୍କ ପାଖକୁ ଯିବାକୁ ପଡ଼ିବ ତଦ୍ ବିଧି ପ୍ରଣିପାତେନ ପରିପ୍ରଶ୍ନେନ ସେବୟା ଉପଦେଖ୍ୟନ୍ତି ତେ ଜ୍ଞାନ ଜ୍ଞାନୀନ ତତ୍ତ୍ୱଦର୍ଶୀନ ଏଇ ଜ୍ଞାନ ପ୍ରାପ୍ତ ହେବା ପାଇଁ ଜଣେ ଉପଯୁକ୍ତ ଗୁରୁଙ୍କ ପାଖକୁ ଯିବାକୁ ପଡ଼ିବ ଏ ରହସ୍ୟ ବହୁତ ରହସ୍ୟ ରହିଛି ବୁଝିପାରିବେ ନାହିଁ ଆପାତ ଦୃଷ୍ଟିରେ ଦେଖିଲେ ସବୁ ପ୍ରକାର ମନୋଭଳିଆ କଥା ସବୁ ରହିଛି ବର୍ଜନ ଯଦି ପ୍ରଥମ କହିଲେ ତୃତୀୟ ଅଧ୍ୟାୟରେ ବ୍ୟାମିଶ୍ରେଣୀ ଏବଂ ବାକ୍ୟନ ବୁଦ୍ଧି ମୋହ ଏସବୁ ମେ ପ୍ରଭୁ ସବୁ ଗଣ୍ଡଗୋଳିଆ କଥା କହୁଛନ୍ତି ଓଲଟା ପୁଲଟା କଥା କହୁଛନ୍ତି ଯେହେତୁ କହିବା ସ୍ପଷ୍ଟ କରିଦେଉଛନ୍ତି ଭଗବାନ କଥାରେ କିଛି କିଛି ଭୁଲ ନାହିଁ ସେ ବୁଝିପାରିଲେନି କାହିଁକି ସାଧାରଣ ଲୋକମାନେ ବୁଝିପାରିବେ ନାହିଁ ସେ କ'ଣ ବୁଝିପାରିଲେ ନାହିଁ ସାଧାରଣ କେହି ବୁଝିପାରିବେ ନାହିଁ ଯଦି ଭଗବାନ କୃପା ପ୍ରାପ୍ତ ନ ହେବେ ତାହେଲେ କେହି ବୁଝିପାରିବେ ନାହିଁ ଏ ଜ୍ଞାନକୁ ଭଗବାନ କୃପା କରିକି କୃପା କଲେ ଆମେ ଏ ଜ୍ଞାନକୁ ବୁଝିବା ତେଣୁ ଏ ଭଗବାନଙ୍କର ଯେଉଁମାନେ ଭକ୍ତ ହେବେ ସେମାନେ ଏଇ ଜ୍ଞାନକୁ ପ୍ରାପ୍ତ ଏ ରହସ୍ୟକୁ ବୁଝିପାରିବେ ଏ ରହସ୍ୟକୁ ଗୋଟେ ଉଦାହରଣ ଦିଆଯାଏ ରହସ୍ୟ ହେଉଛି କିଭଳି ଭାବରେ ଗୋଟେ କଥା ନା ଯେମିତି ଜ୍ଞାନୀମାନେ ଜ୍ଞାନୀମାନେ ସେମାନେ ଜ୍ଞାନ ଅନ୍ୱେଷଣ କରି 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 ଅନ୍ତିମରେ ସେ ମହୁ ବୋତଲଟା କେଉଁଠି ଜାଣିପାରିଲେ ଇଏ ହେଉଛି ମହୁ ବୋତଲଟା ଜାଣିପାରିଲେ ସେ ଜ୍ଞାନଟା ପ୍ରାପ୍ତ ହୋଇଗଲେ ମହୁ ବୋତଲ କିନ୍ତୁ ସେ ମହୁ ବୋତଲଟା କେମିତି ମହୁ ଖାଇବାକୁ ପଡ଼ିବ ସେ ଜାଣିନାହାନ୍ତି ରହସ୍ୟଟା ସେଇଟା ରହିଛି ରହସ୍ୟ ଏଇଟା ମହୁ ବୋତଲ କହିକି ବାହାରୁ ଚାଟିଲେ ବାହାରୁ ଚାଟିଲେ କ'ଣ ସେଇଟା ମିଠା ଲାଗିବ ନା କ'ଣ କିନ୍ତୁ ଭକ୍ତ ହେଉଛି ସେ ଜାଣନ୍ତି ରହସ୍ୟ କେମିତି ଠିପି ଖୋଲିବାକୁ ପଡ଼ିବ ଠିପି ଖୋଲିକିରି ସେ ମହୁଟା ଚାଖିବେ ଖାଇବେ ଇଏ ହେଉଛି ରହସ୍ୟ ଇଏ ହେଉଛି ଭକ୍ତ ତେଣୁ ସେଠି କହିଲି ଭକ୍ତ ହେଉଛି ସେ ଭକ୍ତ ଭଗବାନ ଭକ୍ତ ହେଲେ ହିଁ ଆମେ ଏଇଟାକୁ ବୁଝିପାରିବା ନହେଲେ ବୁଝିପାରିବା ନାହିଁ ଭକ୍ତ ହେଉଛି ମୁଁ ସଖା ଯଦି ଅର୍ଜୁନ ଭଗବାନ ସଖ୍ୟ ସମ୍ବନ୍ଧ ଥିଲା ଯେକୌଣସି ସମ୍ବନ୍ଧରେ ସମ୍ବନ୍ଧିତ ହୁଅନ୍ତୁ ଭକ୍ତି କରିବାର ଅଛି ବିଭିନ୍ନ ପ୍ରକାର ସମ୍ବନ୍ଧ ରହିଛି ସାଧାରଣତଃ ପାଞ୍ଚଟି ସମ୍ବନ୍ଧ ରହିଛି ଶାନ୍ତ ଦାସ୍ୟ ସଖ୍ୟ ବାତ୍ସଲ୍ୟ ମାଧୁର୍ଯ୍ୟ ଇଏ ଯେଉଁ ଅନୁକୂଳ ସମ୍ବନ୍ଧ ଏଇଟା ଅନୁକୂଳ ଭାବରେ ଭକ୍ତି କୁହାଯାଏ ପ୍ରତିକୂଳ ଭାବରେ ଭକ୍ତି କୁହାଯାଏ ନାହିଁ ଯେମିତି କଂସ ମଧ୍ୟ ଭଗବାନ ବି ସେ ଚିନ୍ତା କରୁଥିଲା କିନ୍ତୁ ପ୍ରତିକୂଳ ଭାବରେ ଚିନ୍ତା କରୁଥିଲା ସେଇଟା ଭକ୍ତ ନୁହଁ ଭକ୍ତି ନୁହଁ ତେଣୁ ଭକ୍ତ ସିନେ ସକାଳ ଚାଲି ରହସ୍ୟ ହେତୁ ଉତ୍ତମ ଏ ଉତ୍ତମ ଜ୍ଞାନ ଏ ରହସ୍ୟ ରହିଛି ତୁମେ ଜାଣିବ ତୁମକୁ ମୁଁ କହିବି ବର୍ତ୍ତମାନ ରହସ୍ୟଟା କହିବି ରହସ୍ୟ ହେତୁ ଉତ୍ତମ ତେଣୁ ଏ ଯେଉଁ ତୃତୀୟ ଶ୍ଳୋକରେ କଥାଟି କହିଲେ ଯଥସ୍ତଂ ମମ ଭକ୍ତୋସି ସଖା ଚେତି ଅନ୍ୟସ୍ମୈ ମୟା ନୋଚ୍ୟତେ ହି ଯସ୍ମା ଏତତ୍ ଉତ୍ତମମ୍ ରହସ୍ୟମ୍ ଯେଉଁମାନେ ଭଗବାନ ଭକ୍ତ ନୁହନ୍ତି ସେମାନେ ଏଇଟା ବୁଝିପାରିବେ ନାହିଁ ଯେଉଁମାନେ ଭକ୍ତ ନୁହନ୍ତି ସେମାନେ ଭଗବାନଙ୍କୁ ଈର୍ଷା କରନ୍ତି ତେଣୁ ଭଗବାନଙ୍କୁ ଈର୍ଷା କରୁଥିବାରୁ ଭଗବତ ଜ୍ଞାନ ସେମାନେ ପ୍ରାପ୍ତ ହୋଇପାରିବେ ନାହିଁ ଭଗବତ ଜ୍ଞାନ ସେମାନେ ପ୍ରାପ୍ତ ହୋଇପାରିବେ ନାହିଁ ଉତ୍ତମ ଇଏ ରହସ୍ୟ ରହିଛି ସେଇଟା ରହସ୍ୟ ହୋଇଯିବ ତାଙ୍କ ପାଇଁ ରହସ୍ୟ ହୋଇଯିବ ସେମାନେ ବୁଝିପାରିବେ ନାହିଁ ଜ୍ଞାନୀମାନେ ମଧ୍ୟ ଭଗବତ ଗୀତା ପଢ଼ନ୍ତି କିନ୍ତୁ ଇଏ ଭକ୍ତିର ରହସ୍ୟକୁ ସେମାନେ ବୁଝିପାରନ୍ତି ନାହିଁ ଆମର ଥରେ ଗୋଟେ ଆମ ଅଫିସରେ ଜଣେ ଥିଲେ ସେ ଏଇ ଜ୍ଞାନୀ ସମ୍ପ୍ରଦାୟର ସେ ନାଁଟା କହିବା ନାହିଁ ତାଙ୍କ ସମ୍ପ୍ରଦାୟ ସେମାନେ ଜ୍ଞାନୀମାନେ ଜ୍ଞାନୀ ଆମେ ପରେ ଜାଣିବା କଥା ଜ୍ଞାନୀ ସମ୍ପ୍ରଦାୟ କ'ଣ ଆମର ଭଗବତ ଗୀତାରେ ଗୋଟେ ଶ୍ଳୋକ ଅଛନ୍ତି ପତ୍ରଂ ପୁଷ୍ପଂ ଫଳଂ କୋୟଂ ଯେଉଁମାନେ ଭକ୍ତା ପ୍ରାୟଛନ୍ତି ତଧାଂ ଭକ୍ତି ଉପରୁ ତୁମର ସ୍ନାନ ପ୍ରାୟତାତ୍ମନ ନବମଧ୍ୟରେ ଶ୍ଳୋକଟି ଆସିବ ଭାଗବତ ମଧ୍ୟ ଶ୍ଳୋକଟି ଭଗବାନ କହିବେ ସୁଦାମଙ୍କୁ କହିବେ ଏଇ ଯେଉଁ ଶ୍ଳୋକଟି ରହିଛି ଏଇଟାକୁ ସେମାନେ ଯେତେବେଳେ ବ୍ୟାଖ୍ୟା କରନ୍ତି ସେମାନେ କହନ୍ତି କ'ଣ ଭଗବାନ ଜ୍ଞାନୀ ସେମାନେ ଭଗବାନର ରୂପ ଜାଣନ୍ତି ନାହିଁ ଭଗବାନ କିଛି ରୂପ ନାହିଁ ତାଙ୍କର ନିରାକାର ତାଙ୍କର କୌଣସି ନିର୍ବିଶେଷବାଦୀ ସେମାନେ ତାଙ୍କର କୌଣସି କ'ଣ ରୂପ ନାହିଁ ବୋଲି ସେମାନେ ଗ୍ରହଣ କରନ୍ତି ତେଣୁ ପତ୍ର ପୁଷ୍ପ ଏସବୁ କେମିତି ଦେବେ ତାଙ୍କୁ ଖାଇବା ପାଇଁ ସେ କ'ଣ ଖାଇବେ ତାଙ୍କର ସିନା ପାଟି ଥିଲେ ସେ ଖାଇବେ କିନ୍ତୁ ତାଙ୍କର ରୂପ ନାହିଁ ଅନା କ'ଣ ରୂପରେଖ ନାହିଁ ହେ ଶୂନ୍ୟ ଦେହି କ'ଣ ତାପରେ କ'ଣ ଆମର ଭାଇ ଥିଲେ କହିଥାନ୍ତି ସେଇଟା ଇଏ ଆମର ଆଙ୍କର ଯେଉଁ ରହିଛନ୍ତି ଝରନ୍ଦାବର ଅଲେଖ ମହିମା ଅଲେଖଙ୍କର ସବୁ ଜ୍ଞାନ ଭୀମ ବୋଇ ଭୀମ ବୋଇ ଅନ୍ଧ ଥିଲେ ତେଣୁ ସିଏ ଆମେ ଶୁଣିଛୁ ତାଙ୍କ ଆମେ ପଢ଼ୁଥିଲୁ ଯେ ଭୀମ ବୋଇ ଚାହୁଁଥିଲେ ଜଗନ୍ନାଥ ମନ୍ଦିରରୁ ଜଗନ୍ନାଥ ବିତାଡ଼ିତ କରିଦେବା ପାଇଁ ଫିଙ୍ଗିଦେବା ପାଇଁ ବାହାରକୁ କାହିଁକିନା ସିଏ ଭଗବାନ ନୁହନ୍ତି ଭଗବାନ କୌଣସି ରୂପ ନାହିଁ ଇଏ କ'ଣ ରୂପ କଲା ରହିବେ ଏଠି ଭିତରେ ଶୂନ୍ୟ ଦେହି ଆମେ ଯାଇଥିଲୁ ଜରନ୍ଦା ଆଚ୍ଛା ଯାଇଥିଲୁ ଜରନ୍ଦା ସେଠି ଖାଲି ଦୀପ ଜଳୁଛି ସେଠି କିଛି ନାହିଁ ଅଧିକାଂଶ ସମ୍ପ୍ରଦାୟରେ ସବୁ ଏଇଭଳି ଭାବରେ ତାଙ୍କର ରୂପ କିଛି ନାହିଁ ଆପଣ ମୁସଲମାନ ଯିବେ ସେଠି କୌଣସି ରୂପ ନାହିଁ ଖ୍ରୀଷ୍ଟିଆନ ମାନଙ୍କ ଇଏରେ ସେଠି କୌଣସି ରୂପ ନାହିଁ ତେଣୁ ଇଏ ଯେଉଁ ରହିଛି ଜ୍ଞାନୀମାନେ ଏ ରହସ୍ୟକୁ ବୁଝିପାରିବେ ନାହିଁ ସେମାନେ କହନ୍ତି ଆର ଅର୍ଥ ସେମାନେ କହନ୍ତି ଏଇଭଳି ଭାବରେ ଯେ ଆମେ ଯେଉଁ ଖାଇବା ଏଇଟା ଭଗବାନ ଆମେ ଖାଇଲେ ଆମେ ଯେଉଁ ଖାଦ୍ୟ ଖାଇଲେ ଏଇଟା ଭଗବାନ ଖାଇଲେ ଏଇଭଳି ଭାବରେ ସେମାନେ ତାକୁ ଅର୍ଥ କରନ୍ତି ସେମାନେ ବୁଝିପାରନ୍ତି ନାହିଁ ଆର ଅର୍ଥ କ'ଣ ଯେଉଁମାନେ ଭକ୍ତ ନୁହନ୍ତି ସିଏ ଭଗବତ ଗୀତାକୁ ଠିକ୍ ଭାବରେ ବୁଝିପାରିବେ ନାହିଁ ଆଂଶିକ ଭାବରେ ବୁଝିବେ ବ୍ରହ୍ମତତ୍ଵଟାକୁ ବୁଝିବେ ତା ଉପରେ ଯେଉଁ ତତ୍ତ୍ୱ ରହିଛି ପରମାତ୍ମା ତତ୍ତ୍ୱ ଭଗବତ ତତ୍ତ୍ୱ ଏସବୁ ବୁଝିପାରିବେ ନାହିଁ ଯେଉଁମାନେ ପରମାତ୍ମା ରହିଛି ଯୋଗୀମାନେ ପରମାତ୍ମାଙ୍କ ସହିତ ଧ୍ୟାନ କରୁଛନ୍ତି ସେମାନେ ପରମାତ୍ମା ତତ୍ତ୍ୱକୁ ଏଇଠି ପାଇବେ ଭଗବତ ଗୀତାରେ ଆଉ ଭଗବତ ତତ୍ତ୍ୱକୁ ସେମାନେ ବୁଝିପାରିବେ ନାହିଁ କିନ୍ତୁ ଯେଉଁମାନେ ଭଗବାନ ଭକ୍ତ ସେମାନେ ସବୁଯାକ ବୁଝିବେ ବ୍ରହ୍ମକୁ ବୁଝିବେ ପରମାତ୍ମାଙ୍କୁ ବୁଝିବେ ଭଗବାନଙ୍କୁ ମଧ୍ୟ ବୁଝିବେ ଯେମିତି ଉଦାହରଣ ଦିଆଯାଏ ଶହେ ଟଙ୍କା ଶହେ ଟଙ୍କାରେ ପଚାଶ ଟଙ୍କା ରହିଛି କୋଡ଼ିଏ ଟଙ୍କା ରହିଛି ଦଶ ଟଙ୍କା ରହିଛି ଟଙ୍କାଟେ ମଧ୍ୟ ରହିଛି କିନ୍ତୁ ଗୋଟିଏ ଟଙ୍କାରେ ଶହେ ଟଙ୍କା ନାହିଁ ତେଣୁ ଏ ତତ୍ତ୍ୱ ସେଇଭଳି ଭାବେ ବ୍ରହ୍ମ ତତ୍ତ୍ୱରେ ପରମାତ୍ମା ଭଗବତ ତତ୍ତ୍ୱ ନାହାନ୍ତି ପରମାତ୍ମା ତତ୍ତ୍ୱରେ ବ୍ରହ୍ମ ତତ୍ତ୍ୱ ରହିଛନ୍ତି କିନ୍ତୁ ଭଗବତ ତତ୍ତ୍ୱ ନାହାନ୍ତି କିନ୍ତୁ ଭଗବତ ତତ୍ତ୍ୱରେ ସବୁଯାକ ତତ୍ତ୍ୱ ରହିଛନ୍ତି ବ୍ରହ୍ମ ପରମାତ୍ମା ଏବଂ ଭଗବାନ ତେଣୁ ଜଣେ ଭକ୍ତ ହେଲେ ହିଁ ଭଗବାନ ପୂର୍ଣ୍ଣ ଭାବେ ବୁଝିହେବ ଅନ୍ୟଥା ବୁଝିହେବ ନାହିଁ ତେଣୁ ଏଠି ପ୍ରଭୁପାଦ ମଧ୍ୟ ସେ ତାଙ୍କର ଭାବାର୍ଥ ସେ କଥା କହୁଛନ୍ତି ଦୁଇ ପ୍ରକାର ଲୋକ ଅଛନ୍ତି ଗୋଟେ ହେଉଛନ୍ତି ଭକ୍ତ ଆଉ ଗୋଟେ ଅସୁର ଭଗବାନ ଏ ବିରାଟ ବିଜ୍ଞାନକୁ ଶିକ୍ଷା ଦେବା ନିମନ୍ତେ ଅର୍ଜୁନକୁ ବାଛିଲେ କାରଣ ସେ ହେଉଛନ୍ତି ଭଗବାନଙ୍କ ଜଣେ ପ୍ରିୟ ଭକ୍ତ କିନ୍ତୁ ଯେ ଅସୁର ସେ ଏ ରହସ୍ୟମୟ ବିଜ୍ଞାନକୁ ବୁଝିପାରିବ ନାହିଁ ତା ପାଖରେ ଏହାକୁ ବୁଝିବା ଅସମ୍ଭବପର ନୁହେଁ ସେଥିପାଇଁ ଏ ଭଗବତ ଗୀତାରେ କେତେ ପ୍ରକାର ସଂସ୍କରଣ ରହିଛି ଆମେ ସକାଳେ ସେ କଥା କହୁଥିଲେ ଗତକାଲି କହିଥିଲେ ସେଇଟା ଗୀତାରେ ଅନେକ ପ୍ରକାର ଭାଷ୍ୟ ରହିଛି କିନ୍ତୁ ପ୍ରଭୁପାଦ ମହାରାଜ ଲେଖିଲେ ମୌଳିକ ରୂପରେ ଆଜ୍ ଇଟ୍ ଇଜ୍ ଯେଉଁ ଜ୍ଞାନ ଭଗବାନ ଦେଇଥିଲେ ଅର୍ଜୁନକୁ ସେଇ ଜ୍ଞାନ ଆମେ କହୁଛୁ ବର୍ତ୍ତମାନ ଆମ ମନଗଡ଼ା କଥା କିଛି ରହୁନି ଏଥିରେ ଏ ହେଉଛି ପରମ୍ପରା ପରମ୍ପରା କହିଲେ ଶିଷ୍ୟ ତା ମନକୁ କିଛି ବାହାର କରିବ ନାହିଁ ଯାହା ଗୁରୁ କହିଛନ୍ତି ସେଇଟାକୁ ବୁଝେଇବେ ସେଇ ଜିନିଷଟାକୁ ପରିବେଷଣ କରିବେ ତେଣୁ ଚତୁର୍ଥ ଶ୍ଲୋକରେ ଅର୍ଜୁନ ପଚାରୁଛନ୍ତି ଏ ଲୋକମାନଙ୍କର ଡାଉଟ୍ ଆସିଯିବ ଏକଥା ଶୁଣିଲେ କ'ଣ ଡାଉଟ୍ ଆସିବ ନା ଏତେ ବର୍ଷ ତଳର ଘଟଣା କେମିତି କ'ଣ ହେଲା ଏଇଟା ଗୋଟେ ରହିବ ସମସ୍ତ ତେଣୁ ଅର୍ଜୁନ ସେଇଟାକୁ କ୍ଲାରିଫାଏ କରିଦେଲେ ସାଧାରଣ ଲୋକମାନଙ୍କର ଏଇ ସନ୍ଦେହ ଆସିବ କିନ୍ତୁ ଅର୍ଜୁନ ଏଇ ପ୍ରଶ୍ନଟି ପଚାରିଲେ ଅର୍ଜୁନ ପ୍ରଶ୍ନ ପଚାରିଲେ ପ୍ରଭୁ ଅପରଂ ଭଗବତ ଜନ୍ମ ଆପଣଙ୍କର ଜନ୍ମ ତ ମୋ ସାଙ୍ଗରେ ଭଗବାନ ଯେତେବେଳେ ଭଗବତ ଗୀତାର ଜ୍ଞାନ ଦେଉଥିଲେ ମହାଭାରତ ଯୁଦ୍ଧରେ ତାଙ୍କୁ ବୟସ ପାଖାପାଖି 90 ବର୍ଷ ହୋଇଥିଲା ପାଖାପାଖି ଅର୍ଜୁନ ମଧ୍ୟ ସେଇଭଳି ଭାବରେ ପାଖାପାଖି ସେଇ ବର୍ଷ କଣ୍ଟେମ୍ପରାରି ସେମାନେ ଥିଲେ ତେଣୁ ସେ କହୁଛି ଅପରମ ଭବତ ଜନ୍ମ, ଆପଣଙ୍କ ଜନ୍ମ ତ ଏବେ ହେଇଛି, ପରମ ଜନ୍ମ ବିବସ୍ୱତ, ବିବସ୍ୱତ ଯେ ବିବସ୍ୱାନଙ୍କ ପୁତ୍ର ବୈବସ୍ୱତ ବା ବିବସ୍ୱତ ହେଉଛି ବିବସ୍ୱାନ, ବିବସ୍ୱାନଙ୍କର ଜନ୍ମ ବହୁତ କୋଟି କୋଟି ବର୍ଷ ତଳର କଥା। ତାହେଲେ କଥମ ବି ଏତଦ୍ ବିଜାନିଆ ତୁମ ଆଦୌ ପ୍ରତ୍ୟବାନ ଇତି, ମୁଁ କେମିତି ଜାଣିବି ଆପଣ ଏଇଟା କହିଥିଲେ ବୋଲି ଆଗରେ, ପ୍ରଥମେ ଆପଣ ତ ଏବେ ଜନ୍ମ ହୋଇଛନ୍ତି, ସେତେବେଳେ କ'ଣ ଜନ୍ମଥିଲେ କି ଆପଣ ସେତେବେଳେ ଥିଲେ, ସେତେବେଳେ ଆମେ କେଉଁଠି ଥିଲେ? ଭଗବାନ ତାର ଉତ୍ତର ଦେବେ। ଆମେ ଏଇଟାକୁ ଭଗବାନ ଯେଉଁ ଉତ୍ତର ଦେବେ, ତାନିହଂ ସର୍ବାଣି ବେଦ ଜାନାମି ଅଲୁପ୍ତ ବିଦ୍ୟା ଶକ୍ତିତ୍ୱ ତନ୍ତୁ ନ ବେଦ ନ ବେଶୀ ବିଦ୍ୟା। ଭଗବାନ କହିବେ ଯେ ଅର୍ଜୁନ, ତମକୁ ମୁଁ ତମକୁ ପ୍ରଥମେ କହିଥିଲି ଗୋଟେ କଥା ଭୁଲିଗଲ, ଦ୍ୱିତୀୟ ଅଧ୍ୟାୟରେ ତମକୁ କହିଥିଲି, ଭୁଲି ଯାଇଛ ସେଇଟା। ଦ୍ୱିତୀୟ ଅଧ୍ୟାୟରେ ଭଗବାନ ପ୍ରଥମେ ଯେଉଁ ଜ୍ଞାନ ଦେଇଥିଲେ ସେତେବେଳେ ଏ କଥା କହିଥିଲେ ଯେ ନ ତମ ଅର୍ଜୁନ, ଏଭଳି କେତେବେଳେ ସମୟ ନଥିଲା ଯେତେବେଳେ ତମେ ନଥିଲ କି ମୁଁ ନଥିଲି କି ରାଜାମାନେ ନଥିଲେ। ଏ ପ୍ରଥମେ ଭଗବତ ଗୀତା ଦ୍ୱିତୀୟ ଅଧ୍ୟାୟରେ ଭଗବାନ ଏ ଜ୍ଞାନଟି ପ୍ରଥମେ ଦେଇଛନ୍ତି ଅର୍ଜୁନକୁ। କ'ଣ ସେ ଶ୍ଳୋକ? ଏସବୁଟି ସବୁବେଳେ ମୁଁ ଭୁଲିଯାଏ। ନତ୍ୟବାହମ ଜାତନାଶମ ନ ତମ ନେମେ ଧନାଧିପା ନ ଚାହିଁବ ନ ଭବିଷ୍ୟାମ ସର୍ବେ ବୟମ ମତ ପରମ। ଏ ଶ୍ଳୋକଟି ଏମିତି କେତେବେଳେ ସମୟ ନଥିଲା ଯେତେବେଳେ ତମେ ନଥିଲ କି ମୁଁ ନଥିଲି କି ରାଜାମାନେ ନଥିଲେ। ଏମାନେ ପୂର୍ବରେ ଥିଲେ, ବର୍ତ୍ତମାନ ଅଛନ୍ତି, ଏବେ ବର୍ତ୍ତମାନ ମୃତ୍ୟୁବରଣ କଲେ ମଧ୍ୟ ଭବିଷ୍ୟତରେ ମଧ୍ୟ ରହିବେ। ତାଙ୍କର ବ୍ୟକ୍ତିଗତ ଯେଉଁ ରହିଛି, ପରିଚୟ ରହିଛି, ସେଇଟା ନଷ୍ଟ ହେବ ନାହିଁ। ଆମେ ସବୁବେଳେ ଇଣ୍ଡିଭିଜୁଆଲ ରହିଛେ, ସବୁବେଳେ ପାଇଁ ରହିଛେ। ମମି ମାଂସ ଜୀବ ଲୋକେ ଜୀବଭୂତ ସନାତନ, ସବୁବେଳେ ପାଇଁ ଆମେ ରହିଛେ, ଆମର ବ୍ୟକ୍ତିଗତ ସତ୍ତା ରହିଛି। ଏମିତି କେମିତି କ'ଣ ମାୟାବାଦୀମାନେ କହନ୍ତି ଆମେ ଯେତେବେଳେ ମୁକ୍ତ ହୋଇଯିବା ଆମେ ସତ୍ତା ହରେଇଛେ, ଆମେ ଭଗବାନ ହୋଇଯିବା, ଏଇଟା ଠିକ୍ ନୁହଁ। ଭଗବାନ କହୁଛନ୍ତି ଆମେ ସବୁବେଳେ ପାଇଁ ଅଛେ ଏବଂ ରହିବା ମଧ୍ୟ ସବୁ, କାରଣ ଆମେ ହେଉଛେ ନିତ୍ୟ, ଆମେ କେବେହେଲେ ଆମର ନଷ୍ଟ ହେବ ନାହିଁ। ଏ ଦ୍ୱିତୀୟ ଅଧ୍ୟାୟରେ ସବୁ ବର୍ଣ୍ଣନା କରାଯାଇଛି କଥା, ଆତ୍ମା ସମ୍ବନ୍ଧୀୟ ଜ୍ଞାନ ଭଗବାନ ଦେଇଛନ୍ତି ସେ କଥା। ତେଣୁ ବର୍ତ୍ତମାନ କହିବେ, ଭଗବାନ କହିବେ ଅର୍ଜୁନ, ବହୁନି ମେ ବ୍ୟତୀତାନି ଜନ୍ମାନି ତବଜାର୍ଜୁନ ତାହ୍ୟମ ବେଦ ସର୍ବାଣୀ ନତଙ୍କୁ ଏତ ପରନ୍ତବ। ଅର୍ଜୁନ ଆମେ ସବୁ ବହୁନି ମେ ବ୍ୟତୀତାନି, ଅନେକ ଜନ୍ମ ମୋର ଆମର ବିତିଯାଇଛି, ବହୁନି ମେ ବର୍ତ୍ତମାନ ମୋର କଥା କହୁ, ଭଗବାନ ନିଜ କଥା କହୁଛନ୍ତି। ଏବଂ ତାପରେ ଜନ୍ମାନି ତବଜାର୍ଜୁନ, ଏ ଅର୍ଜୁନ ତୁମର ମଧ୍ୟ ଭଗବାନଙ୍କର, ଅର୍ଜୁନ ହେଉଛି ନିତ୍ୟ ସଖା, ଭଗବାନ ଯେଉଁଠି ଯେଉଁଠି ଆସନ୍ତି ଲୀଳା କରନ୍ତି ଅର୍ଜୁନ ସବୁବେଳେ ସେଇଠି ରହିବେ। ଯେଉଁ ନରନାରାୟଣ, ନରନାରାୟଣ ରୂପେ ଆସିଥିଲେ, ନରନାରାୟଣଙ୍କର ଅବତାର କୁହାଯାଏ କୃଷ୍ଣ, ଅର୍ଜୁନ ମଧ୍ୟ ନରନାରାୟଣଙ୍କର ଅବତାର ଅର୍ଜୁନ ନରନାରାୟଣ ସିଏ। ତେଣୁ ତମେ ମଧ୍ୟ ଜନ୍ମାନି ତବଚାର୍ଜୁନ, ଏ ଅର୍ଜୁନ ତମର ମଧ୍ୟ ଅର୍ଜୁନ ଅନେକ ଜନ୍ମ ନେଇସାରିଛ, ବହୁନି ମେ ବ୍ୟତୀତାନି ଜନ୍ମାନି ତବଚାର୍ଜୁନ କିନ୍ତୁ ତାନମ ବେଦ ସର୍ବାଣୀ ନ ତୁମ ବେଦ ପରନ୍ତବ। କିନ୍ତୁ ସେସବୁକୁ ମୁଁ ଜାଣିଛି, କେଉଁଠି କେଉଁ ଜନ୍ମ ନେଇଥିଲି କ'ଣ ସବୁ କଥା ମୁଁ ଜାଣିଛି, କିନ୍ତୁ ନ ତୁମ ବେଦ ପରନ୍ତବ, ତମେ ଏଇଟା ପରନ୍ତବ, ଯଦିଓ ତୁମର ବହୁତ ଶକ୍ତି ରହିଛି ପରନ୍ତବ, ଶତ୍ରୁମାନଙ୍କୁ ତୁମେ ବହୁତ ତାପ ପ୍ରଦାନ କରିପାରିବ, କିନ୍ତୁ ଏଇଟାକୁ ତୁମେ ଜାଣିପାରିବ ନାହିଁ, ତୁମେ ଭୁଲିଯିବ, କାରଣ ଭଗବାନ ନିୟନ୍ତ୍ରଣ କରୁଛନ୍ତି। ଭଗବାନ ଯଦି କହିବେ ତାହେଲେ ଆମେ ସବୁ ମନେ ରଖିପାରିବା, କୋଟି କୋଟି ବର୍ଷ ତଳ କଥା ମନେ ରଖିପାରିବା, ଭଗବାନ ସବୁ ମନେ ରଖନ୍ତି। ଆମେ କହିଥିଲେ ସକାଳୁ ସେ କଥା ସପ୍ତମ ଅଧ୍ୟାୟରେ ଭଗବତ ଗୀତାରେ ଭଗବାନ କହିଛନ୍ତି, ଭଗବାନ ଆମେ ସେଇ କଥା ସକାଳୁ କହୁଥିଲୁ, ଗୋଟିଏ ମୁହୂର୍ତ୍ତରେ ଭଗବାନ କେତେ କଥା ଶୁଣୁଛନ୍ତି, ଗୋଟିଏ ମୁହୂର୍ତ୍ତରେ ରାମଜୀଙ୍କ ପାଖରେ ଆମେ ଏତେ ଜଣ ଅଛେ, କିଏ କ'ଣ କହୁଛି ଭଗବାନ ଗୋଟିଏ ମୁହୂର୍ତ୍ତରେ। ଏଇ ଏଇ ରାମଜୀ ଧାମ କଥା ଛାଡ଼ନ୍ତୁ, ଏହିଭଳି ଭାବରେ ବୁର୍ଲା, ସମ୍ବଲପୁର, ଓଡ଼ିଶା, ଭାରତବର୍ଷ, ସମଗ୍ର ପୃଥିବୀ, ଏଇ 14 ଭୁବନ, 14 ବ୍ରହ୍ମାଣ୍ଡ, ଏହିଭଳି ଭାବରେ ଅନନ୍ତ କୋଟି ବିଶ୍ୱବ୍ରହ୍ମାଣ୍ଡ ରହିଛି, କୋଟି କୋଟି ଅନନ୍ତ ଜୀବ ରହିଛନ୍ତି, କିଏ କ'ଣ ବର୍ତ୍ତମାନ ଚିନ୍ତା କରୁଛନ୍ତି, କିଏ କ'ଣ କହୁଛନ୍ତି, କିଏ କ'ଣ କରୁଛନ୍ତି, ସବୁ କଥା ଭଗବାନ ଜାଣୁଛନ୍ତି। ଗୋଟିଏ ମୁହୂର୍ତ୍ତର କଥା, କୋଟି କୋଟି ବର୍ଷ ତଳେ କ'ଣ ହେଉଥିଲା ସବୁ କହିଦେବେ, କୋଟି କୋଟି ବର୍ଷ ପରେ କ'ଣ ହେବ ସବୁ କହିଦେବେ। ବେଦାହମ ସମତି ତାହାନି ବର୍ତ୍ତମାନ ଆଣିଛି ଅର୍ଜୁନ, ଭବିଷ୍ୟ ଆଣିଛି ଭୂତାନି ମାଂତୁ ବେଦାନ କଷ୍ଟ। ଭଗବାନ ସବୁ ଜାଣନ୍ତି, ଅତୀତର କଥା ଜାଣନ୍ତି, ବେଦାହାନ ସମତି ତା ବର୍ତ୍ତମାନ କଥା ମଧ୍ୟ ଭଗବାନ ଜାଣନ୍ତି, ଭବିଷ୍ୟାଣିକ ଭୂତାନି ଭବିଷ୍ୟତ କଥା ମଧ୍ୟ ଭଗବାନ କହିଦେବେ, ଭଗବାନ ସବୁ ଜାଣନ୍ତି, କିନ୍ତୁ ଭଗବାନ କେହି ଜାଣନ୍ତି ନାହିଁ। ମାଆଙ୍କୁ ବେଦନ କର୍ଷନ୍, ଭଗବାନ କେହି ଜାଣିପାରନ୍ତି ନାହିଁ। ଭଗବାନ ଯଦି କୃପା ନ କରିବେ କେହି ଜାଣିପାରିବେ ନାହିଁ ଭଗବାନଙ୍କୁ। ଏ ଭଗବାନ ଅଚିନ୍ତ ଶକ୍ତି, ସେଥିପାଇଁ ଭଗବାନ ହେଉଛି ଅଧୁକ୍ଷଜ। ଆମର ଚିନ୍ତାର ବାହାରେ ଆମେ ଚିନ୍ତା କରିପାରିବା ନାହିଁ, ଏ କଥା ମୁଣ୍ଡ ଖରାପ ହେଇଯିବ, ପାଗଳ ହେଇଯିବ, ଏ କଥା ଯଦି ଚିନ୍ତା କରାଯିବ। ତେଣୁ ଭଗବାନ ଏଇଭଳି ଭାବରେ ପ୍ରଭୁପାଦ ମହାରାଜ ତାଙ୍କ ଭାଷ୍ୟରେ କହିଛନ୍ତି ସେ କଥା, ଯେ ଜୀବ ଆମେ ହେଉଛୁ ଜୀବ, ସିଏ ହେଉଛନ୍ତି ଭଗବାନ, ସିଏ ହେଉଛନ୍ତି ବିଷ୍ଣୁ ତତ୍ତ୍ୱ, ଆମେ ହେଉଛୁ ଜୀବ ତତ୍ତ୍ୱ। ତେଣୁ ଆମେ ସବୁ ଭୁଲିଯିବା, ଆମର ସ୍ମୃତି ଭଗବାନ ଆମକୁ ଦେଉଛନ୍ତି, ସ୍ମୃତି ଜ୍ଞାନ ଏବଂ ବିସ୍ମୃତି ଦୁଇ ତିନିଟା ଯାକ ଜିନିଷ ଦେଉଛନ୍ତି ଆମକୁ। ଯଦି ସ୍ମୃତି ଦେଇଥାନ୍ତେ ସବୁ କଥା ମନେ ରଖିବା ତ ଆମେ ପାଗଳ ହେଇଯାଇଥାନ୍ତେ। ଆମେ ଯେତିକି ମନେ ରଖିଲେ ଚଳିବ ଭଗବାନ ସେତିକି ଦେଉଛନ୍ତି ଜ୍ଞାନ, ସେଠି ସ୍ମୃତି ଦେଉଛନ୍ତି। ଯଦି ବିସ୍ମୃତି ନଦେବେ ଆମେ ଶୋଇପାରିବା ନାହିଁ, ନିଦ୍ରା ଆମେ ଯାଇପାରିବା ନାହିଁ, ଆମେ ସେଇଟା ସବୁବେଳେ ଚିନ୍ତା କରୁଥିବା ବହୁତ କଥା। ତେଣୁ ଏଇ ଯେଉଁ ବିସ୍ମୃତି ଦେଉଛନ୍ତି ସେଥିପାଇଁ ଆମେ ଶୋଇପଡ଼ୁଛେ, ଏ ତୁମ ଗୁଣରେ ବିସ୍ମୃତିଟା ଆସୁଛି। ତେଣୁ ଏଇଭଳି ଭାବରେ ଭଗବାନ ଏଇ ଅର୍ଜୁନକୁ ସବୁ ଜ୍ଞାନ ଦେବେ, ବର୍ତ୍ତମାନ ଜ୍ଞାନ ଦେବେ, ଯେଉଁ ଜ୍ଞାନ କହିବା ପାଇଁ ଆରମ୍ଭ କରିଥିଲେ ସେ ଜ୍ଞାନ ଦିଆଯିବ, ଏ ପରେ କୁହାଯିବ ଏ କର୍ମ ସମ୍ବନ୍ଧୀୟ ଜ୍ଞାନ ଦେବେ ଭଗବାନ। ତେଣୁ ଏଇ ଆସନ୍ତାକାଲିଠୁ ଆମେ ଛଅ ଶ୍ଳୋକରୁ ଯଦି କଥା ଯିଏ କହିବେ କହିବେ, କାଲି ଶନିବାର ଅଛି କ'ଣ ହେବ ଦେଖିବା, ଯିଏ କହିବେ ଆମେ ଗୀତା କାର୍ଯ୍ୟକ୍ରମ ତ ଚାଲିବ, ମୁଁ ହଉ ବା ଯିଏ ହଉ ଜଣେ କହିବେ ଭଗବତ ଗୀତା ଛଅ ନମ୍ବର ଶ୍ଳୋକରୁ କାଲିଠୁ କଥା ହେବ। ତେଣୁ ଆମର କଥା କେଉଁଠି ବିଶ୍ରାମ ଦେବରୁ ପଚାରିବା, ତାର କିଛି ସନ୍ଦେହ ରହିଲା ରହିଲା ନହେଲେ ଆମର କଥାକୁ ବିଶ୍ରାମ ଦେବା। ନା ହରେ କୃଷ୍ଣ ରହିଛି, କଳିଚନ୍ଦ୍ରଣ ଉପନିଷଦରେ ଏଇଭଳି ଭାବେ ରହିଛି, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ, ଇତି ଷୋଡ଼ଶକମ୍ ନାମମ୍ କଳି କର୍ମଶ ନାଶନ ନାତ୍ର ପରତ୍ରପାୟ ସର୍ବବେଦେଷୁ ଦୃଶ୍ୟତେ। ତେଣୁ ଯେଉଁମାନେ କହନ୍ତି ରାମ ତୃତୀୟ ଯୁଗରେ ଆସିଥିଲେ, ପରେ ଆସିଲେ କୃଷ୍ଣ ଦ୍ୱାପର ଯୁଗରେ ଆସିଲେ, ତେଣୁ ଏଭଳି ଭାବରେ ସେମାନେ ପ୍ରଥମେ ରାମଙ୍କୁ କହନ୍ତି ହରେ ରାମ ହରେ ରାମ, ଆମର ଯେଉଁ ଲାଇଫ ଡିଭାଇନ୍ ଲାଇଫ ସୋସାଇଟି ଅଛି ତାଙ୍କର ସେଇଠି ହରେ ରାମ କହନ୍ତି। ଭଗବାନ ଯାହା କହିବେ, ଭଗବାନ ଚେଞ୍ଜ କଲେ ମଧ୍ୟ ଭଗବାନ ଯାହା କହିବେ ସେଥିରେ କୌଣସି ଭୁଲ ନାହିଁ, ଭଗବାନ ଯାହା କହିବେ ସେଇଟା ହେଉଛି ବେଦ। ବେଦ କହିଲେ ଭଗବାନ ନିଶ୍ୱାସରୁ ଯାହା ଦେଉଛି ଭଗବାନ, ସେ ପରିବର୍ତ୍ତନ କଲେ ମଧ୍ୟ କିଛି ଅସୁବିଧା ନାହିଁ, ସବୁ ତାଙ୍କଠାରୁ ଆସୁଛି ସବୁକିଛି ଜ୍ଞାନ ଭଗବାନ ଆମକୁ। ସେ ସ୍ୱୟଂ ଭଗବାନ ଯାହାଙ୍କଠାରେ ବେଦ ଆସୁଛନ୍ତି ସେଇ ନିଜେ ଆସିକି କହିଛନ୍ତି, ଇଏ ହେଉଛି ଆମେ ତ ଇଏ କ'ଣ ଗୋଟେ ଶ୍ଳୋକ ଅଛନ୍ତି ଚୈତନ୍ୟ କହିଲା, ଏହି ମହାମନ୍ତ୍ର ଏଇ ଯେଉଁ ହରେ କୃଷ୍ଣ ଏଇ ବୋଲିକିରି କହିଲେ, ଇଏ ହେଉଛି ମହାମନ୍ତ୍ର, ଏହି ମନ୍ତ୍ର ଏଇ ତନ୍ତ୍ର ବୋଲି ମଧ୍ୟ କହିଛନ୍ତି, ଏହା ହେଇତେ ସବସିଦ୍ଧି ହୈବ ସବା, ହଁ ଇଏ ହେଉଛି ମହାମନ୍ତ୍ର ବୋଲି କୁହାଯାଇଛି। ତେଣୁ ଯେଉଁମାନେ ରାମଜୀଙ୍କର ଭକ୍ତ, ରାମଜୀ ଆସିଲେ ତେତା ଯୁଗରେ କହିକିରି ସେମାନେ ତାକୁ ପରିବର୍ତ୍ତନ କରନ୍ତି, ଯାହା ବି ହଉ ହରେ ରାମ ହରେ ରାମ କରନ୍ତୁ କିଛି ଅସୁବିଧା ନାହିଁ, ଯଦି ହରେ ରାମ ହରେ ରାମ ବୋଲୁଛ ବୋଲି କିଛି ଅସୁବିଧା ନାହିଁ, କର କର ଭଗବାନ ନାମ ନାମ ନାମକାରୀ ବହୁଦା ନିଜ ସର୍ବଶକ୍ତି, ଭଗବାନଙ୍କ ନାମରେ ସବୁ ଶକ୍ତି ରହିଛି। ଇଏ ତ ଅନେକ ଷୋଳଟି ନାମ ନେଇଗଲେ, ଗୋଟିଏ ନାମ ହା ରାମ କହିଦେଲେ, ରାମଙ୍କର ନାମ ମଧ୍ୟ ନେଇନଥିଲେ। ଆମର ଏ ପୁରାଣରେ କୁର୍ମ ପୁରାଣରେ ବର୍ଣ୍ଣନା କରାଯାଇଛି, ଗୋଟେ ମେଛ ଜଣେ ଯାଉଥିଲା ବେଳେ ବାରହା ତାକୁ ଆକ୍ରମଣ କରିଥିଲା, ସେତେବେଳେ ସେ ହାରାମ କହି ମୃତ୍ୟୁବରଣ କଲା, ହାରାମ କହିଦେଲା ସେ ଭଗବତ ଧାମ ପଳେଇଗଲା, ଅଯୋଧ୍ୟା ଧାମ ପଳେଇଗଲେ, ଏସବୁ ରହିଛି। ଯଦି ମନେକର ତୁମେ କହୁଛ ହରେ କୃଷ୍ଣ ହରେ ରାମ ହରେ ରାମ ତାହେଲେ କର, ଆମ ଏମିତି କହିବା ନାହିଁ, ଆମକୁ ଯେଉଁ ଆମ ଗୁରୁ ସେ ପରମ୍ପରା ଆସିଛି କଳିସନ୍ତରଣ ଉପନିଷଦରେ ଏଇଟା ବର୍ଣ୍ଣନା କରାଯାଇଛି, ଆମେ ସେଇଟା କହିବା। ନା ଦିବ୍ୟଯୁଗ କହିଲେ ଚାରିଯୁଗ ମିଶିଲେ ଗୋଟେ ଦିବ୍ୟଯୁଗ, ସତ୍ୟ ତ୍ରେତା ଦ୍ୱାପର କଳି ଚାରିଯୁଗ ମିଶିଲେ ଗୋଟେ ହେଉଛି ଦିବ୍ୟଯୁଗ। ଏଇଭଳି ଭାବରେ ହଜାରେ ଦିବ୍ୟ ଯୁଗ ହେଲେ ବ୍ରହ୍ମାଙ୍କର ଗୋଟିଏ ଦିନ ହୁଏ, ଯେଉଁଟା ଭଗବତ ଅଷ୍ଟମଧ୍ୟାରେ ଭଗବାନ କହିଲେ ସହସ୍ର ଯୁଗ ପର୍ଯ୍ୟନ୍ତ ଅହର୍ଯତ ବ୍ରହ୍ମଣ ବିଦୁ, ସହସ୍ର ଯୁଗ ହଜାର ଯୁଗ ହେଲେ ବ୍ରହ୍ମାଙ୍କର ଗୋଟିଏ ଦିନ ସରିବ, ତାଙ୍କର ପୁଣି ରାତ୍ରି ମଧ୍ୟ ସେଇଭଳି ଭାବରେ ହଜାର ଯୁଗ, ଏଇଭଳି ଭାବରେ ତାଙ୍କ ଶହେ ବର୍ଷ ରହିଛି ତାଙ୍କ ଆୟୁଷ। ଜୟ ଶ୍ରୀମଦ୍ ଭଗବତ ଗୀତା କି ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି। ଆଜିର ଦିବସରେ ଆମର ଇସ୍କନ ସ୍ଥାପିତ ହୋଇଥିଲା, ଆମେ ଭୁଲି ଯାଇଛୁ କହିବା ପାଇଁ, 53 ବର୍ଷ ତଳେ 1986 ମସିହାରେ ପ୍ରଭୁପାଦ ମହାରାଜ ନ୍ୟୁୟର୍କରେ ଏଇ ଇସ୍କନକୁ ସ୍ଥାପିତ ରେଜିଷ୍ଟ୍ରେସନ ହୋଇଥିଲା। ଆଜିର ସମୟ ଆଜିର ଦିନରେ 1966 ମସିହାରେ ଭଗବାନ ପ୍ରଭୁପାଦ ମହାରାଜ 70 ବର୍ଷ ବୟସ ହୋଇଥିଲା। ତେଣୁ ଏତେ ବୃଦ୍ଧ ବୟସରେ ମଧ୍ୟ ସେ ଏଇଭଳି ଭାବରେ ଏଇ ଭଗବାନଙ୍କ ନାମ ପ୍ରଚାର କରି ଆଜି ଆମକୁ ଆମେ ଆଜି ସୁଯୋଗ ପ୍ରାପ୍ତ ହେଲେ ଏ ଭଗବାନ କଥା ପ୍ରଚାର କରୁଛେ। ଏଇଭଳି ଭାବରେ ପ୍ରଭୁପାଦ ମହାରାଜ କହିଛନ୍ତି, ଇଏ ତ 53 ବର୍ଷ ଗଲା, ଏଇଭଳି ଭାବରେ 10,000 ବର୍ଷ ଧରି ଚାଲିବ ଇଏ ଆନ୍ଦୋଳନ। ତେଣୁ ଆଜିର ଦିବସ ବହୁତ ପବିତ୍ର ଦିବସ, ଆଜିର ଦିବସରେ ପ୍ରଭୁପାଦ ମହାରାଜ ଆମେରିକାରେ ଯାଇ ସ୍ଥାପନ କରିଥିଲେ, ଆଉ ତାଙ୍କର ଗୁରୁଦେବ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ଅନେକ ଶିଷ୍ୟମାନେ ପଠାଇଥିଲେ, ସେମାନେ କେହି ସକ୍ସେସଫୁଲ ହୋଇପାରିନଥିଲେ। ପ୍ରଭୁପାଦ ହିଁ ପ୍ରଭୁପାଦ ଜଣେ ଗୃହସ୍ଥ ଥିଲେ, ଅନ୍ୟମାନେ ଥିଲେ ସନ୍ନ୍ୟାସୀ ଥିଲେ, ତାପରେ ଅବଶ୍ୟ ପ୍ରଭୁପାଦ ସନ୍ନ୍ୟାସ ନେଲେ 1965 ମସିହାରେ ନା 1969 ମସିହାରେ ନେଲେ, ନେଇକରି ସେ 1965 ମସିହାରେ ଯାଇଥିଲେ। ତେଣୁ ସେହି ଗୁରୁଦେବ ପୂର୍ଣ୍ଣ କୃପା ପ୍ରାପ୍ତ ହୋଇଥିଲେ, ଯାହାଫଳରେ କି ଏଇ ଇସ୍କନ ଆଜି ସାରା ପୃଥିବୀରେ ବ୍ୟାପି ଚାଲିଛି, ଭଗବାନ କଥା ପ୍ରଚାର ଚାଲିଛି। ତାଙ୍କର କୃପାରୁ ଆମର ଗୁରୁଦେବ ତାଙ୍କର ସାକ୍ଷାତ କରି ଆଜି ଏଠି ମଧ୍ୟ ଆମକୁ ଏଇ କଥା ପ୍ରଚାର କରିବା ପାଇଁ ଆମେ ମଧ୍ୟ ଆଜି ସୁଯୋଗ ପ୍ରାପ୍ତ ହୋଇଛେ। ତେଣୁ ଆଜି ଆମେ ପ୍ରଭୁପାଦଙ୍କ ପାଖରେ ଆମର କୃତଜ୍ଞତା ଜ୍ଞାପନ କରିବା, ଯଦି ସେ ସ୍ଥାପନ କରିନଥାନ୍ତେ ତାହେଲେ ଆମର ଅବସ୍ଥା କ'ଣ ହୋଇଥାନ୍ତା। ଯାହା ହେଉ, ଆପଣମାନଙ୍କୁ ବହୁତ ଧନ୍ୟବାଦ, ଆପଣମାନେ ଭଗବତ ଗୀତା କ୍ଲାସ୍ରେ ଆଜି ଯୋଗଦାନ କଲେ। ଆଜିର ପବିତ୍ର ତିଥିରେ ପ୍ରଭୁପାଦଙ୍କ କୃପା ଆପଣମାନେ ପ୍ରାପ୍ତ ହୁଅନ୍ତୁ, ପ୍ରଭୁପାଦଙ୍କ ପ୍ରସାଦ ବର୍ତ୍ତମାନ ଦିଆଯିବ, ପ୍ରସାଦ ପାଇକି ଆପଣ ହରେ କୃଷ୍ଣ।